ॐ नमो भगवते वासुदेवाय। हरे कृष्ण उपस्थ भक्त सज्जन मंद मातृवृंद आपमन को आम रघुनंदन धाम तरफ स्वागत जना जाऊछि। आमर ई भागवत कथा को विशेष भाव रे भागवतम होती समस्त शास्त्र सार लक्ष लक्ष श्लोक रही अनेक ग्रंथ रही व्यासदेव जे कि जन भगवान अवतार से ये कलिजु द्वापर युगर अंतिम आविर्भाव होते कहीं शास्त्र सब लिपिबद्ध करने कारण अन्य युग मानक सत्य तृतीया द्वापर तीन युगर लोक मान स्मरण शक्ति प्रखर थिला जहाँ शुणुले थरे मन रखि दौले तेणुपाई वेदर गोटे नाम हूँ श्रुति किंतु कलिजुगे आमर सब कमी कमी जाऊँगी स्मृति शक्ति मत कमीज तेणु आम मन रखिपर ना से शास्त्र सब लिपिबद्ध करागला तेणु वेद उपनिषद पुराण इत्यादि सब रचना कर सारिकी व्यासदेव शांति प्राप्त हो पार ना गुरुदेव नारद मुनि आसी जो कहले तुम्हें जो भाई भाव में वेद उपनिषद इत्यादि मानक जो भाई भाव कौन धर्म अर्थ काम मोक्ष एक विस्तार भाव वर्णना कर भगवान कर नाम रूप गुण लीला विस्तार भाव वर्णना करना से तुम्हें शांति प्राप्त हो पार ना तेणु गुरुदेव निर्देश रे गुरुदेव जो चलीगले व्यासदेव भगवान को ध्यान कले ये भागवत रचना करिया पूर्वर भगवान से ध्यान कर भागवत प्रथम स्कंद सप्तम अध्याय वर्णना करील श्रीधर स्वामी कहते तीनोटी श्लोक भागवतम अर्थ निर्णय करा भक्ति जोगरे जो से भगवान ध्यान करुले से भगवान को दर्शन कले पूर्ण पुरुष से पूर्ण पुरुष जहाँ जहाँ किभली दर्शन कले जहाँ पक्षर रही मायादेवी से मायादेवी समस्त जीव मान को मोहित कर रखिंट तेणु ये हूँ अनर्थ ये अनर्थ आमर जो रही काम क्रोध लोभ मोह मद मत्सर्य इत्यादि अनेक रही भाव अनर्थ ये सब केमी दूर कर भवरोग आमर तेणु ये भवरोग दूर करने व्यासदेव सी होती वैद्य साधु वैद्य तेणु ये भागवतम शास्त्र को रचना कले भागवतम शास्त्र एभली जहाँ केवल शुणिया मात्र के यश्यांग विश्रे माणायाम भगवान जो कृष्ण परम पुरुष को दर्शन करते प्रति आम भक्ति आसव भक्ति उत्पादित पुंस शोक मोह भय बाहा भक्ति उत्पन्न हेले आमर जो भाव रोग रही शोक मोह भय इत्यादि ये सब चल गुण गुण फल भागवतम श्रवण गुण फल हूँ यहाँ मुख्य फल हूँ कृष्ण प्रेम लाभ करवा तेणु भागवतम शास्त्र समस्त शास्त्र सार ये भागवतम तेणु प्रभुपाद महाराज व्यवस्था करस्कन जिते सेन्टर अच्छी आज सारा पृथ्वी से 600 रु ऊर्ध सेन्टर अच्छी इस्कन रेणु सबु केन्द्र 8 रु 9 भागवतम कथा कह घंटाटे काल गोटे श्लोक गोटे श्लोक यह रही तार गुरुत्व रही तार एत अर्थ रही गोटे घंटे मत शेष हेना घंटा घंटा धरिकी से विषय आलोचना करें मत शेष हेना आम भागवत गोटे श्लोक अच्छा प्रथम स्कंद सप्तम अध्याय आत्माराम श्लोक जो श्लोकटीर 61 अर्थ कर महाप्रभु चैतन्य महाप्रभु भगवान जो कृष्ण रासलीला करते विषय में कथा कहचे किंतु डायरेक्ट आम भगवान रासलीला कहवा ना दशम स्कंद 29 रु 33 ये 5 अध्याय वर्णना कर प्रथम भागवत ये रासलीला वर्णना करागला ना भगवान को दर्शन करार विधि हूँ ये भाव आम सीधा सड़क भगवान मुखपद्म को देखा ना भगवान पादर दर्शन करवा आरंभ करवा भगवान पाद पद्म आस्ते आस्ते आम उपरको जापर भगवान को मुख पद्म दर्शन करवा तेणु ये जो रासलीला ये भगवान को मुख पद्म दशम स्कंद ये प्राण भागवतम 18,000 श्लोक रही 335 अध्याय रही ତା ଦେହରୁ ଏଇ ଯେଉଁ ପାଞ୍ଚଟି ଅଧ୍ୟାୟ ରହିଛି 28-33 ଦଶମ ସ୍କନ୍ଦ, ଇଏ ହେଉଛି ପ୍ରାଣ ଭାଗବତ ପ୍ରାଣ ହେଉଛି ଏଇଟା ରସ ପଞ୍ଚଧ୍ୟାୟ, ଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏ ବିଷୟରେ ଆମର ଜଣେ ବୈଷ୍ଣବ ଆଚାର୍ଯ୍ୟ ରହିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ, ସେ ବର୍ଣ୍ଣନା କରିଛନ୍ତି, ଜୟ 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 ରାସଲୀଳା ସର୍ବମନୋରମ, ଜୟ ଜୟ ଜ୍ୱଳ ରସ ସର୍ବରସ ସାର, ପରକ୍ରିୟା ଭାବେ ଯାହା ବ୍ରଜେତେ ପ୍ରଚାର, ପରକ୍ରିୟା ଭାବେ ଯାହା ବ୍ରଜେତେ ପ୍ରଚାର। ତେଣୁ ଭଗବାନ ହେଉଛନ୍ତି ସବୁ ରସର ଆଧାର। ସମୁଦାୟ 12ଟି ରସ ରହିଛି, 12ଟି ରସ ରହିଛି, ଏ ସବୁ ରସର ଆଧାର ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ତା ଦେହରୁ 5ଟି ହେଉଛି ମୁଖ୍ୟ ରସ, ଭକ୍ତମାନେ ଏଇ 5ଟି ମୁଖ୍ୟ ରସରେ ଭଗବାନ ସହିତ ଯୁକ୍ତ ହୋଇଥାନ୍ତି। ଆଉ ଯେଉଁ ଗୌଣ ରସ ରହିଛି ସେଇଟା ହେଉଛି 7ଟି ଗୌଣ ରସ। ତେଣୁ ଏଇଭଳି ଭାବରେ 12ଟି ରସ ରହିଛି, ତା ଦେହରୁ ଶ୍ରେଷ୍ଠ ରସ ହେଉଛି ଏ ରାସଲୀଳା ଯେଉଁ ଭଗବାନ କରିଥିଲେ, ପରକୀୟା ରସ ଭଗବାନ ଆସ୍ୱାଦନ କରୁଥିଲେ। କିନ୍ତୁ ଏଇଟାକୁ ଆମେ ଶୁଣିଲେ ଆମେ ଭୌତିକ ଭାବରେ ଜାଣିବା ଏ ଭଗବାନଙ୍କର ହେଉଛି ଦିବ୍ୟ, ଏଇସବୁ ଯାହା ସବୁ ଲୀଳା କରୁଛନ୍ତି ଏସବୁ ଦିବ୍ୟ ଲୀଳା। ଏଇଟାକୁ ଯଦି ଆମେ ତତ୍ତ୍ୱରେ ଜାଣିବା ତାହେଲେ ଆମେ ମାନବ ଜନ୍ମ ସାର୍ଥକ ହେବ। ତେଣୁ ଏ ଲୀଳାକୁ ଆମେ ତତ୍ତ୍ୱରେ ବୁଝିବାକୁ ପଡ଼ିବ, ସିଧାସଳଖ ଆମେ ବୁଝିପାରିବା ନାହିଁ। ତେଣୁକରି ନାରଦ ମୁନି ଯେତେବେଳେ କହିକିରି ଗଲେ ତୁମେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କର, ତେଣୁ ସେହି ଭାଗବତମ ରଚନା କଲେ। ଏ ଭାଗବତମରେ ଯେଉଁ 12 ସ୍କନ୍ଦ ରହିଛନ୍ତି, 12ଟି ସ୍କନ୍ଦ, ଏ ଭଗବାନଙ୍କର ଶ୍ରୀ ଅଙ୍ଗ ଶ୍ରୀ ବିଗ୍ରହ। 12 ସ୍କନ୍ଦ, 1ମ ସ୍କନ୍ଦ ଏବଂ 2ୟ ସ୍କନ୍ଦ ଏ ହେଉଛି ଭଗବାନଙ୍କର ପାଦ ପଦ୍ମ, 2ଟି ପାଦ ପଦ୍ମ। 3ୟ ସ୍କନ୍ଦ ଏବଂ 4ର୍ଥ ସ୍କନ୍ଦ ଭଗବାନଙ୍କର 2ଟି ଜଙ୍ଘ ପ୍ରଦେଶ। 5ମ ସ୍କନ୍ଦ ଭଗବାନଙ୍କର ନାଭି ପ୍ରଦେଶ। 6ଷ୍ଠ ସ୍କନ୍ଦ ଭଗବାନଙ୍କର ବକ୍ଷ ପ୍ରଦେଶ। 7ମ ସ୍କନ୍ଦ ଏବଂ 8ମ ସ୍କନ୍ଦ ଭଗବାନଙ୍କ 2ଟି ଭୁଜ ବାହୁ ଏବଂ 9ମ ସ୍କନ୍ଦ ଭଗବାନଙ୍କର ଗ୍ରୀବା ବେକ। 10ମ ସ୍କନ୍ଦ ହେଉଛି ଭଗବାନଙ୍କର ମୁଖପଦ୍ମ। 11ଷ ସ୍କନ୍ଦ ହେଉଛି ଭଗବାନଙ୍କର ମସ୍ତକ ଏବଂ 12ଷ ସ୍କନ୍ଦ ହେଉଛି ଭଗବାନଙ୍କର ମସ୍ତକରେ ଥିବା କିରୀଟି। ତେଣୁ ଏଇଭଳି ଭାବରେ ଏଇ ଯେଉଁ 12ଟି ସ୍କନ୍ଦ ରହିଛନ୍ତି ଏ ଭଗବାନଙ୍କର ଶ୍ରୀଅଙ୍ଗ। ତେଣୁ ଭାଗବତ ଯେଉଁମାନେ ଶ୍ରବଣ କରିବେ ବା ପଠନ କରିବେ, 1ମ ସ୍କନ୍ଦରୁ ଶ୍ରବଣ କରିବେ। 1ମ ସ୍କନ୍ଦ ଏବଂ 2ୟ ଭାଗବତମରେ 10ଟି ବିଷୟ ରହିଛି, 10ଟି ବିଷୟ, ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ମୋତୟ ମନ୍ନତର ଈଶାନ କଥା ନିରୋଧ ମୁକ୍ତି ଆଶ୍ରୟ, ଏ 10ଟି ବିଷୟ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ 10ଟି ବିଷୟରେ ସ୍ୱର୍ଗ ଏବଂ ବିସର୍ଗ କେମିତି ଭୌତିକ ଜଗତ ସୃଷ୍ଟି ହେଉଛି ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି, କିନ୍ତୁ ଆମେ ଯଦି ଏ ଭାଗବତଙ୍କୁ ଅଧ୍ୟୟନ କରିବା ଶାସ୍ତ୍ରରେ ସେ ବର୍ଣ୍ଣନା କରାଯାଇଛି। 3ୟ ସ୍କନ୍ଦ ଏବଂ 4ଥ 2ୟ ସ୍କନ୍ଦ, 3ୟ ସ୍କନ୍ଦ, 4ଥ ସ୍କନ୍ଦ ଏ 3ଟି ସ୍କନ୍ଦରେ ଏ କେମିତି ଭଗବାନ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି ଏବଂ କେମିତି ବ୍ରହ୍ମା ଆକୁ ବିସ୍ତାର କରୁଛନ୍ତି ସେସବୁ ଆମେ ଜାଣିବା। ତେଣୁ ଜଣେ 1ମ ସ୍କନ୍ଦରୁ ଭାଗବତ ପାଠ କରିବେ ଏବଂ 4ଥ ସ୍କନ୍ଦ ଏବଂ 3ୟ ସ୍କନ୍ଦ, ଏଇ 4ଥ ସ୍କନ୍ଦ ପର୍ଯ୍ୟନ୍ତ ସ୍ୱର୍ଗ ବିସର୍ଗ ବର୍ଣ୍ଣନା କରାଯାଇଛି, ସୃଷ୍ଟି କେମିତି ହେଉଛି। ତାପରେ 5ମ ସ୍କନ୍ଦରେ ସ୍ଥାନ କେଉଁଠି କିଏ ସବୁ ରହିଛନ୍ତି, ଦେବତାମାନେ ଗନ୍ଧର୍ବ ସିଦ୍ଧ ଚାରଣ ଇତ୍ୟାଦି ଅନେକ ଜୀବ ସବୁ ରହିଛନ୍ତି, ଦେବତାମାନେ ମଧ୍ୟ ଜୀବ, ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଆରମ୍ଭ କରି ସମସ୍ତେ ଜୀବ, ଆମ ଭଳି ଜୀବ ସେମାନେ। ତେଣୁ କିଏ କେଉଁଠି ସବୁ ରହିଛନ୍ତି ଆମେ ଭାଗବତ 5ମ ସ୍କନ୍ଦରେ ପ୍ରାପ୍ତ ହେବା, ଏ ସ୍ଥାନ 5ମ ସ୍କନ୍ଦରେ ଜାଣିବା କିଏ କେଉଁଠି ସବୁ ଅଛନ୍ତି। ବୈଜ୍ଞାନିକମାନେ ପଠାଉଛନ୍ତି, ଯାନ ପଠାଉଛନ୍ତି ମଙ୍ଗଳ ଗ୍ରହକୁ ବା ଚନ୍ଦ୍ରକୁ ପଠାଉଥିଲେ ବୋଲି କୁହାଯାଉଥିଲା, ଜାଣିପାରୁନଥିଲେ କିଛି, ନିଜେ ସେମାନେ ଯାଇପାରିବେ ନାହିଁ ସେଟାକୁ। ଆମର ସ୍ଥାନ ହେଉଛି ପୃଥିବୀ, ଆମେ ଅନ୍ୟ କୌଣସି ସ୍ଥାନକୁ ଯାଇପାରିବା ନାହିଁ। ଯଦିଓ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ବୈଜ୍ଞାନିକ ଯାନ ଉଦ୍ଭାବନ କରୁଛନ୍ତି, କିନ୍ତୁ ସେମାନେ ଅନ୍ୟ ଗ୍ରହକୁ ଯାଇପାରିବେ ନାହିଁ। ପ୍ରଭୁପାଦ ମହାରାଜ କଥାଟି କହିଛନ୍ତି। ଯେଉଁଭଳି ଭାବରେ ଆମେ ଦେଖିବା, ଆମେ ଏଇ ପୃଥିବୀ ପୃଷ୍ଠରେ ମଧ୍ୟ ଆମ ଭାରତବର୍ଷରେ ଆମେ ରହିଛେ, ଆମେ ଅନ୍ୟ ଦେଶକୁ ଯାଇପାରିବା ନାହିଁ ଆମ ଇଚ୍ଛାରେ। ସେଥିପାଇଁ ସେ ଦେଶର ପରମିସନ ଦରକାର, ଭିସା ଦରକାର, ନହେଲେ ଆମେ ଗଲେ ଆମକୁ ବିଦା କରିଦେବେ, ନହେଲେ ବନ୍ଦୀ କରି ରଖିବେ। ସେଇଭଳି ଭାବରେ ଆମେ ଯେଉଁ ଅନ୍ୟ ଗ୍ରହକୁ ଯିବା, ସେଥିପାଇଁ ମୋତେ ଭିସା ଦରକାର। ଆମେ ନିଜ ଜ୍ଞାନ ବଳରେ ସେଠିକି ଯାଇପାରିବା ନାହିଁ, ଗଲେ ମୋତେ ସେମାନେ ଫିଙ୍ଗିଦେବେ, ବିଦା କରିଦେବେ, ଆଲାଉ କରିବେ ନାହିଁ। ଏଇଭଳି ଭାବର କଥା ରହିଛି। ତେଣୁ ଅନ୍ୟ ଗ୍ରହକୁ କେମିତି ଯିବା, ପ୍ରଭୁପାଦ ମହାରାଜ ଗୋଟେ ଗ୍ରନ୍ଥ ରଚନା କରିଛନ୍ତି, ଅନ୍ୟ ଗ୍ରହକୁ ସୁଗମ ଯାତ୍ରା, କେମିତି ଆପଣ ଯାଇପାରିବେ ଅନ୍ୟ ଗ୍ରହକୁ, ସେ ବର୍ଣ୍ଣନା କରାଯାଇଛି, ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି, ଯାଆନ୍ତି ଦେବବ୍ରତା ଦେବାନ, ପିତୃଣ ଯାଆନ୍ତି ପିତୃବ୍ରତା, ଭୂତାନି ଯାଆନ୍ତି ଭୂତେ ଯା ଯାଆନ୍ତି ଯା ଜିନ ବିମାମ। ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେମାନେ ଦେବଲୋକ ପ୍ରାପ୍ତ ହେବେ, ଯାଆନ୍ତି ଦେବବ୍ରତା ଦେବାନ। ଯେଉଁମାନେ ପିତାମାତାଙ୍କୁ ପୂଜା କରିବେ ସେମାନେ ପିତୃଲୋକ ପ୍ରାପ୍ତ ହେବେ, ଯେଉଁମାନେ ଭୂତପ୍ରତମାନଙ୍କୁ ପୂଜା କରିବେ ସେମାନେ ଭୂତପ୍ରତ ଲୋକ ପ୍ରାପ୍ତ ହେବେ, ଏବଂ ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ଭଜନ କରିବେ ସେମାନେ ଭଗବାନଙ୍କୁ ପ୍ରାପ୍ତ ହେବେ, ଭଗବତ ଧାମକୁ ଯିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ଯାଆନ୍ତି ମଧ୍ୟାଜିନ ବିମା। ତେଣୁ ଏଇଭଳି ଭାବରେ କେମିତି କେଉଁଠିକି ଯାଇପାରିବା, ତା'ର ଏଲିଜିବିଲିଟି ଦରକାର। ଆମ ଭାରତବର୍ଷରେ ବିଭିନ୍ନ ପ୍ରକାର ଚାକିରି ଯେଉଁ ବାହାରୁଛି ତା ପାଇଁ ଏଲିଜିବିଲିଟି ରହୁଛି, ଏଇ ଏଇ ଯୋଗ୍ୟତା ଥିଲେ ଜଣେ ଆପ୍ଲାଏ କରିବେ, ପ୍ରାପ୍ତ ହୋଇପାରିବେ ନାହିଁ, ଆପ୍ଲାଏ କଲେ ଯେ ସମସ୍ତେ ଚାକିରି ପାଇଯିବେ ତା ନୁହଁ। ସେଇଭଳି ଭାବରେ ସେ ଏଇସବୁ କଥା ରହିଛି। ତେଣୁ ଏ ରହିଛି ସ୍ଥାନ ପୋଷଣ। ପୋଷଣ ଷଷ୍ଠ ସ୍କନ୍ଧରେ ଆମେ ଦେଖିବା ଭଗବାନ କେମିତି ତାଙ୍କ ଭକ୍ତମାନଙ୍କୁ ପୋଷଣ କରୁଛନ୍ତି। ପୋଷଣ ଶବ୍ଦ ପୋଷଣ ବିଷୟଟି ବର୍ଣ୍ଣନା କରାଯାଇଛି ଭାଗବତ ଷଷ୍ଠ ସ୍କନ୍ଧରେ। ତେଣୁ ଏଠି ଯେଉଁ ବର୍ଣ୍ଣନା କରାଯାଇଛି କେମିତି ଭଗବାନ ଅଜାମିଳକୁ ପୋଷଣ ରକ୍ଷା କରିଥିଲେ, ଏବଂ ସେହିଭଳି ଭାବରେ ବୃତ୍ରାସୁରକୁ ଭଗବାନ କେମିତି ରକ୍ଷା କରିଛନ୍ତି, ସବୁ ବର୍ଣ୍ଣନା କରାଯାଇଛି। ପୋଷଣ ପୋଷଣ ତତ୍ତ୍ୱ ରହିଛି। ଆଉ ଯେଉଁମାନେ ଆସିଛନ୍ତି ଏବଂ ଚାଲିଯିବା ପାଇଁ ଚାହୁଁଛନ୍ତି, ଆମେ ତାଙ୍କୁ ଅନୁରୋଧ କରିବୁ, ଆମକୁ ବର୍ତ୍ତମାନ ତାଙ୍କୁ ପ୍ରସାଦ ଦିଆଯିବ, ପ୍ରସାଦ ଗ୍ରହଣ କରିଯିବେ, ସମସ୍ତ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି, ସମସ୍ତେ ପ୍ରସାଦ ଗ୍ରହଣ କରିଯିବେ। ହରେ କୃଷ୍ଣ। ବର୍ତ୍ତମାନ ଭୋଗ ଲାଗିଛନ୍ତି, ଭୋଗ ଲାଗି ସାରିଲା ପରେ ସମସ୍ତଙ୍କୁ ପ୍ରସାଦ ଦିଆଯିବ ଏବଂ ପ୍ରସାଦ ଗ୍ରହଣ କରିଯିବେ। ଆମର ବିଶେଷ କାର୍ଯ୍ୟକ୍ରମ ଏହି କାର୍ତ୍ତିକ ପୂର୍ଣ୍ଣମୀର ଭକ୍ତମାନଙ୍କ ପାଇଁ, ଆମ ରଘୁନନ୍ଦନ ଧାମ ଇସ୍କନ ବୁର୍ଲା ତରଫରୁ ସମସ୍ତ ପାଇଁ କ'ଣ ବିନା ଇଏରେ ବିନା ମୂଲ୍ୟରେ ଫ୍ରି ପ୍ରସାଦ ବିତରଣ କରାଯାଉଛି, ତେଣୁ ସମସ୍ତେ ତାକୁ ଗ୍ରହଣ କରିବେ, ଆଭେଲ କରିବେ। ତେଣୁ ଏଇଭଳି ଭାବରେ ଆମେ ଯେଉଁ କହିଲେ ପୋଷଣ, ଭଗବାନ କେମିତି ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି। ଉତ୍ତୟ ଶବ୍ଦ ରହିଛି, ଉତ୍ତୟ କହିଲେ କର୍ମ ବାସନା। ଆମେ ଯେଉଁଭଳି ଭାବରେ କର୍ମ କରୁଛେ, ଏଇ ଯେଉଁ କର୍ମ କରୁଛେ ତା'ର ଗୋଟେ ଇଚ୍ଛା ରହିଛି, ବାସନା ରହିଛି, ସେଇ ବାସନା ଯୋଗୁଁ ଆମେ ସେ କର୍ମ କରୁଛେ। ଏସବୁ ବିଷୟରେ ବିସ୍ତାର ଭାବରେ ଆମ ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଉତ୍ତୟ କର୍ମ ବାସନା, ପ୍ରହ୍ଲାଦ ମହାରାଜ ଏବଂ ନୃସିଂହଦେବଙ୍କ ବିଷୟରେ ବର୍ଣ୍ଣନା କରା କର୍ମ ବାସନା ବିଷୟରେ ବର୍ଣ୍ଣନା କରାଯାଇଛି। ତାପରେ ଅଷ୍ଟମ ସ୍କନ୍ଧରେ ଭଗବାନଙ୍କର ଗୋଟେ ଲୀଳା ବର୍ଣ୍ଣନା କରାଯାଇଛି, ମନ୍ୱନ୍ତର। ପ୍ରତି ମନଙ୍କ ସମୟରେ ଛଅଟି ପରିବର୍ତ୍ତନ ହୁଏ, ଯେମିତି ଆମର ଭାରତବର୍ଷରେ ଇଲେକ୍ସନରେ ଜେନେରାଲ ଇଲେକ୍ସନରେ ପ୍ରଧାନମନ୍ତ୍ରୀ ପରିବର୍ତ୍ତିତ ହେଉଛନ୍ତି, ସେହିଭଳି ଭାବରେ ଭଗବାନଙ୍କ ଶାସନ ଚାଲିଛି। ଏଇଟା ଏ ମନ ଇଚ୍ଛା କାର୍ଯ୍ୟ ହେଉନାହିଁ, ଭଗବାନଙ୍କ ଶାସନ ଏଇଠି ରହିଛି ଭୌତିକ ଜଗତରେ। ଏ ମନୁ ଶାସନ କରୁଛନ୍ତି। ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସୁଛନ୍ତି। ପ୍ରତି ମନୁଙ୍କ ସମୟରେ 6ଟି ପରିବର୍ତ୍ତନ ହୁଏ। ଏସବୁ ବିଷୟରେ ଆମେ ଭାଗବତ ଅଷ୍ଟମ ସ୍କନ୍ଧରେ ଶୁଣିବା। ଅଷ୍ଟମ ସ୍କନ୍ଧରେ ପ୍ରତି ମନୁଙ୍କ ସମୟରେ ଭଗବାନଙ୍କର ଗୋଟେ ଜଣେ ଅବତାର ଆସନ୍ତି। ତେଣୁ ଏଇ 14 ଜଣ ମନୁ ଯେଉଁ ଆସୁଛନ୍ତି, ତା ଭିତରୁ 3 ଜଣ ମନୁଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଅନ୍ୟ ଏହା ଭିତରେ ସାତଜଣ ମନୁଆ ଆସିଯାଇଛନ୍ତି, ଆଉ ସାତଜଣ ମନୁ ଆସିବେ ତାଙ୍କ ବିଷୟରେ ମଧ୍ୟ କୁହାଯାଇଛି, ଭବିଷ୍ୟତରେ କିଏ ଆସିବେ ସେ ବର୍ଣ୍ଣନା କରାଯାଇଛି। ଗୋଟିଏ ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ, ଗୋଟିଏ ଦିବ୍ୟ ଯୁଗର ପରିମାଣ ହେଉଛି 43,20,000 ବର୍ଷ। 43,20,000କୁ ଯଦି 71 ଗୁଣିବା କୋଟି କୋଟି ବର୍ଷ, ଇଏ ହେଉଛି ମନୁଙ୍କର ପରିମାଣ ଜୀବନ ଆୟୁଷ ବା ସେମାନେ ଯେଉଁ ଶାସନ କରନ୍ତି କୋଟି କୋଟି ବର୍ଷ ଏଇଭଳି ଭାବରେ ଶାସନ କରନ୍ତି। ଏସବୁ କଥା ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏଇ ମନୁଙ୍କ ଲୀଳା ଯେତେବେଳେ ବର୍ଣ୍ଣନା କରୁଛନ୍ତି ଚତୁର୍ଥ ମନୁ ତାମସ ମନୁଙ୍କ ସମୟରେ ଭଗବାନଙ୍କର ଗୋଟେ ଲୀଳା ହେଇଥିଲା, ହରି ହରି ଆସିଥିଲେ, ହରି ଆସିକିରି ଗଜକୁ ଉଦ୍ଧାର କରିଥିଲେ। ଆମର ଭକ୍ତ ସାଲବେଗ ସେଟା ତାଙ୍କର ସଙ୍ଗୀତରେ ଗାନ କରିଛନ୍ତି ସେଇଟା, ଗଜ ରାଜ ଚିନ୍ତା କଲା ଥାଇ ଘୋର ଜଳେଣ, ଗଜ ରାଜ ରାଜେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ, ଚକ୍ର ପେଶି ଉଦ୍ଧରିଲ ଆପଣ, ଆହେ ନୀଳ ଶୈଳ ପ୍ରବଳ ମତ ବରଣ, ପ୍ରବଳ ଆମୋ ଆରତ ନଳିନୀବ ନକୁ କର ଦଳନ, ଆହେ ନୀଳ। ଏଇଭଳି ଭାବରେ ପ୍ରତି ମନୁଙ୍କ ସମୟରେ ଭଗବାନଙ୍କ ଜଣେ ଅବତାର ଆସନ୍ତି। ଏ ଚତୁର୍ଥ ମନୁଙ୍କ ସମୟରେ ଭଗବାନ ହରି ଆସିକିରି ଗଜକୁ ଉଦ୍ଧାର କରିଥିଲେ, ଆପଣ ଏସବୁ କଥା ଅଷ୍ଟମ ସ୍କନ୍ଧରେ ଶୁଣିବେ। ସେହିଭଳି ଭାବରେ ଷଷ୍ଠ ମନୁଙ୍କ ସମୟରେ ଚାକ୍ଷୁଷ ମନୁଙ୍କ ସମୟରେ ଭଗବାନ ଗୋଟେ ଲୀଳା କରିଥିଲେ, ସେ ସମୁଦ୍ର ମନ୍ଥନ, ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲା ଏବଂ ଭଗବାନ ମୋହିନୀ ରୂପ ଧାରଣ କରିକିରି ଅସୁରମାନଙ୍କୁ ସେଥିରୁ ବଞ୍ଚିତ କରିକିରି ଦେବତାମାନଙ୍କୁ ସେ ଅମୃତ ବଣ୍ଟନ କରିଥିଲେ। ଏ ଲୀଳା ଆପଣମାନେ ଅଳ୍ପ ବହୁତ ଜାଣିଥିବେ, ଭାଗବତ ଅଷ୍ଟମ ସ୍କନ୍ଧ 5-12 ଏଇ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ସପ୍ତମ ମନୁଙ୍କ ସମୟରେ ଭଗବାନଙ୍କ ଜଣେ ଅବତାର ଆସିଥିଲେ, ସେ ହେଉଛନ୍ତି ବାମନ ଦେବ, ଭଗବାନ ବାମନ ଦେବ। ବାମନ ଦେବ ଆସି ବଳିଙ୍କୁ ଛଳନା କରିକିରି ତାଙ୍କର 3 ଲୋକକୁ ନେଇଯାଇଥିଲେ। ଏସବୁ କଥା ଅଷ୍ଟମ ସ୍କନ୍ଧ 15-23 ଏ 9 ଅଧ୍ୟାୟରେ ଆପଣ ଶ୍ରବଣ କରିବେ। ଏ ସପ୍ତମ ମନୁଙ୍କ ସମୟରେ ଲୀଳା ଏଇଟା କୁହାଯାଇଛି। ଜୟଦେବ ଗୋସ୍ୱାମୀ ତାଙ୍କର କ'ଣ ଯେଉଁ ଦଶାବତାର ସ୍ତୋତ୍ରରେ ସେଇଟା ମଧ୍ୟ ବର୍ଣ୍ଣନା କରିଛନ୍ତି ବାମନ ଦେବଙ୍କର କଥା। ଛଳୟ ଶିବିକ୍ରମଣି ବଳି ମଦ୍ଭୁତ ବାମନ, ପଦନ ଖନି ରଜନିତ ଜନ ବାବନ, କେଶବଧିତ ବାମନ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ଏଇଭଳି ଭାବରେ ଭଗବାନ ଛଳନା କରିକି ନେଲେ। ଏସବୁ କଥା 8 ଅଧ୍ୟାୟରେ 15-23 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏସବୁ କଥା ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ଆହୁରି ଭବିଷ୍ୟତରେ ଅଷ୍ଟମ ମନୁ ଆସିବେ, ନବମନୁ ଆସିବେ, ଏଇଭଳି ଭାବରେ 14 ମନୁ ଆସିବେ। ପ୍ରତି ମନୁଙ୍କ ସମୟରେ କିଏ ଭଗବାନଙ୍କର ଅବତାର ହେବେ, କିଏ ଇନ୍ଦ୍ର ହେବେ, କିଏ ସପ୍ତର୍ଷି ହେବେ, କିଏ ଦେବତାମାନେ ହେବେ, କିଏ ମନୁଙ୍କର ପୁତ୍ର ହେବେ, ଏସବୁ ବର୍ଣ୍ଣନା କରାଯାଇଛି। କୋଟି କୋଟି ବର୍ଷ ପରର ଘଟଣା ସବୁ ବର୍ଣ୍ଣନା କରାଯାଇଛି ଭାଗବତମ୍। ଏ ମନଗଡ଼ା କଥା ନୁହଁ ଇଏ। ତେଣୁ ଏଇଭଳି ଭାବରେ ଅଷ୍ଟମ ସ୍କନ୍ଧରେ ଏଇ ଭଗବାନଙ୍କର ଏଇଭଳି ଶକ୍ତି ରହିଛି, ଏଭଳି ଐଶ୍ୱର୍ଯ୍ୟ ରହିଛି। ଏସବୁ ଏବେ ଏସବୁ ପଢ଼ିଲେ ଶୁଣିଲେ ସବୁ ଜାଣିବା ଭଗବାନଙ୍କ, ସେଇ ଭଗବାନଙ୍କ ଲୀଳା ଏଇଠି ବର୍ଣ୍ଣନା କରାଯାଉ ରାସଲୀଳାରେ। ସେ ଭଗବାନ ସାଧାରଣ ବ୍ୟକ୍ତି ନୁହନ୍ତି, ଯାହାଙ୍କର ନିଶ୍ୱାସରେ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି। ଏସବୁ ଆମେ ଏସବୁ ନବମ ସ୍କନ୍ଧ ପର୍ଯ୍ୟନ୍ତ ପଢ଼ିଲେ ଜାଣିବା ଭଗବାନଙ୍କ କେତେ ଐଶ୍ୱର୍ଯ୍ୟ ରହିଛି। ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଈଶାନ କଥା, ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କ ବିଷୟରେ ନବମ ସ୍କନ୍ଧରେ 24 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଦୁଇଟି ପ୍ରସିଦ୍ଧ ବଂଶ ରହିଛି, ଗୋଟିଏ ସୂର୍ଯ୍ୟ ବଂଶ, ଯେଉଁ ବଂଶରେ ଭଗବାନ ରାମଚନ୍ଦ୍ର ଆସିଥିଲେ, ଏ ନବମ ସ୍କନ୍ଧରେ ତାଙ୍କ ଲୀଳା ବର୍ଣ୍ଣନା କରାଯାଇଛି, ଭଗବାନ ରାମଚନ୍ଦ୍ରଙ୍କ ଲୀଳା ବର୍ଣ୍ଣନା କରାଯାଇଛି, ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ କୃଷ୍ଣ ଚନ୍ଦ୍ର ବଂଶରେ ଆସୁଛନ୍ତି, ଭଗବାନ କୃଷ୍ଣ ଆସୁଛନ୍ତି। ତେଣୁ କୃଷ୍ଣଙ୍କ ବିଷୟରେ ମଧ୍ୟ ଦଶମ ସ୍କନ୍ଧର ଅନ୍ତିମ ଅଧ୍ୟାୟରେ ଅଳ୍ପ କେତୋଟି ଶ୍ଳୋକରେ ବର୍ଣ୍ଣନା କରାଗଲା। ତେଣୁ ଏହିଭଳି ଭାବରେ ଯେତେବେଳେ ବର୍ଣ୍ଣନା କରି ପରୀକ୍ଷିତ ମହାରାଜ କଥା ଶୁଣୁଛନ୍ତି, ମୁଖ୍ୟ ଶ୍ରୋତା ହେଉଛନ୍ତି ପରୀକ୍ଷିତ ମହାରାଜ, ଭଗବାନ ଚାଲିଯିବାର 30 ବର୍ଷ ପରେ ଏ ଭାଗବତ କଥା ହରିଦ୍ୱାରରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି। ପରୀକ୍ଷିତ ମହାରାଜ ଅଭିଶପ୍ତ ହୋଇଯାଇଥିଲେ, ଜଣେ 5 ବର୍ଷର ବାଳକ ଶ୍ରୀଙ୍ଗୀ ଅଭିଶାପ ଦେଇଥିଲେ ତାଙ୍କୁ, 7 ଦିନରେ ତାଙ୍କୁ ତକ୍ଷ ଦର୍ଶନ କରିବ, ଦର୍ଶନ କରିବ। ପରୀକ୍ଷିତ ମହାରାଜ ଏଭଳି ଥିଲେ, ପରୀକ୍ଷିତ ମହାରାଜ ଯେତେବେଳେ ମାଆଙ୍କର ଗର୍ଭରେ ଥିଲେ, ଉତ୍ତରାଙ୍କ ଗର୍ଭରେ ଥିଲେ, ଭଗବାନ ତାଙ୍କୁ ରକ୍ଷା କରିଥିଲେ। ତେଣୁ ଏ ସମୟରେ କ'ଣ ଭଗବାନ ରକ୍ଷା କରିପାରିନଥାନ୍ତେ? କିନ୍ତୁ ଭଗବାନ ଏଇ ଯେଉଁ ଭାଗବତମ ସମଗ୍ର ମାନବ ସମାଜକୁ ପ୍ରଦାନ କରାଯିବ, ଯେମିତି ଆମେ ଦେଖିବା ଭଗବତ ମହାଭାରତ ଯୁଦ୍ଧରେ ଭଗବାନ ଏ ଭଗବତ ଗୀତା ଅର୍ଜୁନଙ୍କୁ କହିଲେ, ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ କୁହାଗଲା, ଏ ଜ୍ଞାନ ଦିଆଗଲା। ଭଗବାନ ଧର୍ମ କ'ଣ ବୁଝିବାକୁ ହେଲେ ଧର୍ମ ସମ୍ବାଦ, ଭଗବାନ ଏବଂ ଅର୍ଜୁନଙ୍କ ଭିତରେ ଧର୍ମ ସମ୍ବାଦ ଚାଲିଛି। ଏ ଭାଗବତ ମଧ୍ୟ ସେଭଳିଆ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜିର ଯେଉଁ ତିଥି ଯେଉଁମାନେ ଧାର୍ମିକ ବ୍ୟକ୍ତି ସେମାନେ ଏଇ ଯେଉଁ ପାଳନ କରୁଛନ୍ତି, ଏସବୁ ଆସୁଛନ୍ତି ମନ୍ଦିରକୁ ଆସୁଛନ୍ତି, କାର୍ତ୍ତିକ ପୂର୍ଣ୍ଣମୀ ତିଥି ବହୁତ ଧାର୍ମିକ ଦିବସ, ସେଥିପାଇଁ ସବୁ ଆସୁଛନ୍ତି, ଧର୍ମ କରିବା ପାଇଁ ସବୁ ଆସୁଛନ୍ତି। ଏ ଧର୍ମ ଭାଗବତରେ ବର୍ଣ୍ଣନା କରାଯାଇଛି, ଭଗବତ ଗୀତାରେ ଶାସ୍ତ୍ରମାନଙ୍କରେ ଏସବୁ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଅଭିଶପ୍ତ ହୋଇଗଲେ, ତେଣୁ ସେ କୌଣସି ବିଚଳିତ ହେଲେ ନାହିଁ। ପରୀକ୍ଷିତ ମହାରାଜ ଜଣେ ଏଭଳି ଭକ୍ତ ଥିଲେ, ଆମର ଯେମିତି ବର୍ତ୍ତମାନ ଦେଖୁଛେ କରୋନା ପାଇଁ ସମସ୍ତେ ବିଚଳିତ ହୋଇଯାଉଛନ୍ତି, ବର୍ତ୍ତମାନ ଟିକିଏ ସ୍ଥଗିତ ଅଛି ବୋଲି ସମସ୍ତେ ଟିକିଏ ନିଶ୍ୱାସ ନେଉଛନ୍ତି, ନହେଲେ କିଭଳି ଭାବରେ ବିଚଳିତ ହୋଇକି ରହୁଥିଲେ ଲୋକମାନେ? ସେଭଳି ଭାବରେ ଜଣେ ଯଦି କୁହାଯିବ ତୁମର ଆୟୁଷ ଏତିକି ଦିନ ରହିଛି, ତାହେଲେ ଆମେ କିଭଳି ଭାବରେ ହେବା? କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ଖବର ପାଇଲେ ତାଙ୍କର 7 ଦିନ ଆୟୁଷ ଅଛି, କୌଣସି ସାଧୁ ମେହେନେ ବୋଲି କୁହାଯାଇଛି, ବହୁତ ଆନନ୍ଦିତ ହେଲେ। କାହିଁକି ଆନନ୍ଦିତ ହେଲେ ନା? ଆମେ କେହି ଜାଣିନାହିଁ ଆମର କେତେ ଦିନ ଯିବ ଆୟୁଷ ରହିଛି। ଆମର ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ, ଆମେ କହିପାରିବାନି। ପ୍ରତି ମୁହୂର୍ତ୍ତରେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି ପୃଥିବୀ ସାରା, ଆମେ ଯଦି ଦେଖିବା ପ୍ରତି ମୁହୂର୍ତ୍ତରେ ଅନେକ ମନୁଷ୍ୟମାନେ ମୃତ୍ୟୁବରଣ କରୁଛନ୍ତି। ପଶୁପକ୍ଷୀ କୀଟପତଙ୍କ କଥା ଛାଡ଼ନ୍ତୁ, କେବଳ ମନୁଷ୍ୟମାନଙ୍କ କଥା ମୁଁ କହୁଛି। ତେଣୁ ଯେତେବେଳେ ଜଣେ ସମ୍ବାଦ ପାଇବ ଏତେଦିନ ଆଉ ରହିଛି ତୁମର ଆୟୁଷ, ତେଣୁ ସେ ବ୍ୟତିବ୍ୟସ୍ତ ହୋଇଯିବ। କିନ୍ତୁ ପରୀକ୍ଷିତ ମହାରାଜ କୌଣସି ବ୍ୟସ୍ତ ହେଲେ ନାହିଁ, କାହିଁକିନା ସେ ଜାଣିଲେ ତାଙ୍କର 7 ଦିନ ଆୟୁଷ ଅଛି, ଏ 7 ଦିନରେ ମୁଁ କ'ଣ କରିବି? ତେଣୁ ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର, 4 ପୁତ୍ର ଥିଲେ ତାଙ୍କର, ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ରାଜ୍ୟକୁ ପ୍ରଦାନ କରିକି ସେ ପଳାଇ ଆସିଲେ, ପଳାଇ ଆସିକରି ଗଙ୍ଗା ନଦୀ ତଟକୁ ଆସିକରି 7 ଦିନ ପର୍ଯ୍ୟନ୍ତ କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନ କରିବା ପାଇଁ ଶପଥ ନେଲେ, ଶପଥ ନେଇକି ଆସି ବସିଲେ ଗଙ୍ଗା ନଦୀ ତଟରେ ବସିଗଲେ। ଯେତେବେଳେ ହରିଦ୍ୱାର ପାଖରେ ସୁକର୍ତ୍ତାଲ ସେ ସ୍ଥାନ ରହିଛି, ସେହି ସମୟରେ ବିଶ୍ୱର ଯେତେ ମୁନି ଋଷିମାନେ ଥିଲେ ସମଗ୍ର ବିଶ୍ୱରେ, ଏଇ 14ଟି ଲୋକ ରହିଛି ଭୌତିକ ଜଗତରେ, 14ଟି ଲୋକ ରହିଛି, ଆମେ କେବଳ ରହିଛେ ମଝିରେ, ସପ୍ତମ ଲୋକରେ ରହିଛେ, ପୃଥିବୀ ଲୋକରେ ରହିଛେ, ଆ ଉପରେ ଆହୁରି 6ଟି ଲୋକ ରହିଛି, ଏବଂ ତଳେ ମଧ୍ୟ ଆହୁରି 7ଟି ଲୋକ ରହିଛି। ତେଣୁ ସାରା ପୃଥିବୀରେ ଯେତେ ମୁନି ଋଷିମାନେ ଥିଲେ ସାରା ବିଶ୍ୱରେ ସବୁ ଆସି ପହଞ୍ଚିଗଲେ, ସବୁ ଖବର ପାଇଗଲେ ଏଇଭଳି ଭାବରେ। କାରଣ ପରୀକ୍ଷିତ ମହାରାଜ ଯେତେବେଳେ ଆବିର୍ଭାବ ହୋଇଥିଲା, ଜନ୍ମ ହୋଇଥିଲେ, ସେହି ସମୟରେ ମୁନି ଋଷିମାନେ ଭବିଷ୍ୟତବାଣୀ ଦେଇଥିଲେ, ଆଙ୍କର ଯେଉଁ ମୃତ୍ୟୁବରଣ କରିବେ, ଋଷିଙ୍କର ଅଭିଶାପରେ ମୃତ୍ୟୁବରଣ କରିବେ, ସେ ସମୟରେ ଭାଗବତ ଶ୍ରବଣ କରିବେ, ସେ ସୁଖଦେବ ଗୋସ୍ୱାମୀ ତାଙ୍କୁ ଭାଗବତ କହିବେ, ଏ ମୁନି ଋଷିମାନେ ସବୁ ଜାଣିଥିଲେ। ତେଣୁ ସବୁ ଆସି ପହଞ୍ଚିଗଲେ, 60,000 ମୁନି ଋଷିମାନେ ଆସି ବସିଛନ୍ତି, ପରୀକ୍ଷିତ ମହାରାଜ ମଧ୍ୟ ବସିଛନ୍ତି, ଶ୍ରବଣ କରୁଛନ୍ତି, କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, ଏମିତିକି ବିଶ୍ରାମ ମଧ୍ୟ ରହୁନାହାନ୍ତି, ରାତିରେ ମଧ୍ୟ ବିଶ୍ରାମ ନାହିଁ। କିନ୍ତୁ ସେ ମନୋଯୋଗରେ ଶ୍ରବଣ କରୁଛନ୍ତି, ତେଣୁ ନବମ ସ୍କନ୍ଧ ଅନ୍ତିମ ଅଧ୍ୟାୟରେ ଯେତେ ଭଗବାନଙ୍କ ଲୀଳାକୁ ଅଳ୍ପ କେତୋଟି ଶ୍ଳୋକରେ ବର୍ଣ୍ଣନା କରିଦେଲେ ସୁଖଦେବ ଗୋସ୍ୱାମୀ, ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧରେ କହୁଛନ୍ତି ପ୍ରଭୁ ଭଗବାନ କଥା ଏତେ ସଂକ୍ଷେପରେ କହିଲେ ହେବ, ତାଙ୍କୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ମୋତେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଦଶମ ସ୍କନ୍ଧ ଏ ଭଗବାନଙ୍କର ମୁଖ ପଦ୍ମ, ଏ ଆଶ୍ରୟ ତତ୍ତ୍ୱ। ଆଉ ଯେଉଁ ନଅଟି ତତ୍ତ୍ୱ ରହିଛି, ଏଇ ଆଶ୍ରୟ ତତ୍ତ୍ୱ ଉପରେ ଆଶ୍ରୟ ନେଇଛନ୍ତି ସେମାନେ। ଭଗବାନ କୃଷ୍ଣ ହେଉଛନ୍ତି ସମସ୍ତଙ୍କର ଆଶ୍ରୟ, ସର୍ବାଶ୍ରୟ। ସେହି ଭଗବାନ କୃଷ୍ଣଙ୍କର ଲୀଳା ବର୍ଣ୍ଣନା କରାଯାଇ ଦଶମ ସ୍କନ୍ଧରେ, ନବଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପ୍ରଥମ ଯେଉଁ ଚାଳିଶଟି ଅଧ୍ୟାୟ, ଇଏ ହେଉଛି ଭଗବାନଙ୍କ ବୃନ୍ଦାବନ ଲୀଳା, ଭଗବାନଙ୍କ ବୃନ୍ଦାବନ ଲୀଳା ବର୍ଣ୍ଣନା କରାଯାଉଛି। ଦଶମ ସ୍କନ୍ଧ ଆରମ୍ଭରେ ଭଗବାନଙ୍କର ବୃନ୍ଦା, ଭଗବାନ ତିନୋଟି ଲୀଳା ରହିଛି, ଗୋଟେ ବୃନ୍ଦାବନ ଲୀଳା, ଗୋଟେ ହେଉଛି ମଥୁରା ଲୀଳା, ଗୋଟେ ହେଉଛି ଦ୍ୱାରକା ଲୀଳା। ତେଣୁ ବୃନ୍ଦାବନରେ ପାଖାପାଖି 11 ବର୍ଷ କାଳ ଭଗବାନ ଲୀଳା କରିଥିଲେ। ତେଣୁ ଭଗବାନ ଏଇଭଳି ଭାବରେ ଭଗବାନ ଲୀଳା ଶୁଣିବା ପାଇଁ ହେଲେ ଜନ୍ମରୁ କିଭଳି ଭାବରେ ଜନ୍ମ ହେଇଛନ୍ତି, ଭଗବାନ କେମିତି ଜନ୍ମ ହେଇଛନ୍ତି ତାଙ୍କୁ ବୁଝିବାକୁ ପଡ଼ିବ। ଏ ଭଗବାନ ଇଏ ତେଣୁ ଭୂମିଦେବୀ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି। ଭୂମିଦେବୀ ଯେତେବେଳେ ଭାରାକ୍ରାନ୍ତ ହୋଇଯାଇଥିଲେ, ପାପ ଦ୍ୱାରା ଭାରାକ୍ରାନ୍ତ ହୋଇଯାଇଥିଲେ, ଭୂମି ଉପରେ ବହୁତ ପାହାଡ଼ ପର୍ବତ ରହିଛି, ଝରଣା ରହିଛି, ସମୁଦ୍ର ରହିଛି, ନଦୀ ପୁଷ୍କରିଣୀ ସବୁ ରହିଛି, କିନ୍ତୁ କେତେ କେତେ ବିଡ଼ା ବିଡ଼ା କୋଠା ହେଉଛି ସବୁ, କିନ୍ତୁ ଏଇଟା ପୃଥିବୀ ଉପରେ ବାହାର ନୁହଁ। ପୃଥିବୀ ଉପରେ ବାହାର ହେଉଛି ପାପର ବାହାର। ସେହି ସମୟରେ ପାପର ଭାର ଏଭଳି ବଢ଼ିଯାଇଥିଲା, ପୃଥିବୀ ସହିପାରିଲେ ନାହିଁ, ସମ୍ଭାଳି ପାରିଲେ ନାହିଁ। ତେଣୁ ସେ ଗୋଟେ ଗାଭୀ ରୂପ ଧାରଣ କରିକି ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ତେଣୁ ବ୍ରହ୍ମା ଅନ୍ୟ ଦେବତାମାନଙ୍କ ସହିତ ଗାଭୀ ରୂପକ ପୃଥିବୀଙ୍କୁ ନେଇକରି କ୍ଷୀର ସମୁଦ୍ର ନିକଟରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଇଏ ହେଉଛି ପୁରୁଷ ସୂକ୍ତ ମନ୍ତ୍ର। ପୁରୁଷ ସୂକ୍ତ ମନ୍ତ୍ରରେ ସ୍ତୁତି କରିଥିବାରୁ ଭଗବାନ ଖବର ଦେଲେ, ମେସେଜ୍ ଦେଲେ ବ୍ରହ୍ମାଙ୍କ ହୃଦୟରେ, ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁରସ୍ତ୍ରିୟ। ଭଗବାନ ସବୁ ଜାଣନ୍ତି, ଭଗବାନ ସମସ୍ତଙ୍କ କଥା ଜାଣନ୍ତି। ଆମେ ଅତୀତରେ କ'ଣ ଥିଲା, ଆମର ଅତୀତ କଥା, ବର୍ତ୍ତମାନ କଥା, ଭବିଷ୍ୟତ କଥା ସବୁ ସେ ଜାଣନ୍ତି ଭଗବାନ। ଏମିତି କିଛି ନାହିଁ ଭଗବାନ ଜାଣିନାହାନ୍ତି, ସବୁକିଛି ଜାଣନ୍ତି ସିଏ ଭଗବାନ। ତେଣୁ ଭଗବାନ ମୋତେ ସେ କଥା କହିଲେ, ମୁଁ ଜାଣିଛି ପୃଥିବୀ ଉପରେ ବାହାର ହେଇଛି, ମୁଁ ଜାଣିଛି, କିନ୍ତୁ ମୁଁ ଯିବି ବସୁଦେବଙ୍କ ଗୃହରେ ମୁଁ ଆସିବି, ଆବିର୍ଭାବ ହେବି। ତୁମେ ସବୁ ଦେବତାମାନେ ତୁମ ପତ୍ନୀମାନଙ୍କ ସହିତ ଆସିକରି ସେଥିରେ ସାମିଲ ହୁଅ, ଏହିସବୁ ଭଗବାନ କହିଥିଲେ। ତେଣୁ ଭଗବାନ ଏଇଭଳି ଭାବ, ଭଗବାନଙ୍କର ପିତା ରୂପରେ ଆସିଲେ ବସୁଦେବ, ତାଙ୍କ ମାତା ରୂପରେ ଆସିଲେ ଦେବକୀ, ବସୁଦେବ ଦେବକୀ। ଏ ଭଗବାନ ଯେତେବେଳେ ଆବିର୍ଭାବ ହେଲେ କଂସର ବନ୍ଦୀଶାଳାରେ, ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଧ୍ୟାହ୍ନ ରାତ୍ରି, ରାତ୍ର ମଧ୍ୟରାତ୍ରିରେ ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି, ସେହି ସମୟରେ ଭଗବାନ ବିଷ୍ଣୁ ରୂପରେ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରି ଆବିର୍ଭାବ ହୋଇଛନ୍ତି କଂସର ବନ୍ଦୀଶାଳାରେ। ଏବଂ ସେଇଠି ସେ କହିଛନ୍ତି, ସେ ମୁଁ ତମେ ଏଇ ଯେଉଁ ଦେବକୀ ଏବଂ ବସୁଦେବ ଏ ପୂର୍ବେ ଥିଲେ କୃଷ୍ଣୀ ଏବଂ ସୁତପା। ଏ ପ୍ରଥମ ମନୁଙ୍କ ସମୟରେ, ସ୍ୱାମୀ ମନୁଙ୍କ ସମୟରେ ସେ ଥିଲେ ଦେବକୀ ଥିଲେ କୃଷ୍ଣୀ ଏବଂ ବସୁଦେବ ଥିଲେ ସୁତପା ପ୍ରଜାପତି। ସେ ପ୍ରଜାପ୍ରାପ୍ତ ହେବା ପାଇଁକି 12,000 ବର୍ଷ ଧରି ତପସ୍ୟା କରିଥିଲେ। ତେଣୁ ଭଗବାନ ସେହି ରୂପରେ ଆବିର୍ଭାବ ହୋଇଥିଲେ, ତାଙ୍କ ପାଖରେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ। ଭଗବାନ ଆବିର୍ଭାବ ହେଲେ, ବସୁଦେବ ଦେବକୀ ତାଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଆପଣଙ୍କ ଭଳି ଆମକୁ ଗୋଟେ ପୁତ୍ର ପ୍ରଦାନ କରନ୍ତୁ। ଭଗବାନ ଭଳି କିଏ ପୁତ୍ର ହେବ? ତେଣୁ ଭଗବାନ 3 ଥର ତାଙ୍କର ଆସିଲେ ପୁତ୍ର ରୂପରେ, କାରଣ ଭଗବାନଙ୍କ ଟିକେ ଡେରି ହୋଇଗଲା ବୋଲି କୁହାଯାଏ, ଆଚାର୍ଯ୍ୟମାନେ କହନ୍ତି ଭଗବାନ ଲୀଳା। 3 ଥର ତାଙ୍କର ପୁତ୍ର ରୂପରେ ଆସିଲେ, ପ୍ରଥମେ ତାଙ୍କର ପୁତ୍ର ରୂପରେ ଆସିଥିଲେ, ତାଙ୍କ ନାମ ହେଇଥିଲା କୃଷ୍ଣୀ ଗର୍ଭ। ଯେଉଁ ଭଗବାନ ବିଷ୍ଣୁ ଧ୍ରୁବ ମହାରାଜଙ୍କ ପାଖରେ ଆବିର୍ଭାବ ହୋଇଥିଲେ, ଧ୍ରୁବ ମହାରାଜଙ୍କୁ ଧ୍ରୁବ ଲୋକ ପ୍ରଦାନ କରିଛନ୍ତି, ବର୍ତ୍ତମାନ ମଧ୍ୟ ସେ ଧ୍ରୁବ ଲୋକ ରହିଛି, ଭୌତିକ ଜଗତ ପ୍ରଳୟରେ ମଧ୍ୟ ସେ ଧ୍ରୁବ ଲୋକ ନଷ୍ଟ ହେବ ନାହିଁ, ଏଭଳି ସପ୍ତର୍ଷିମାନେ ତାକୁ ପ୍ରଦକ୍ଷିଣ କରୁଛନ୍ତି। ଆପଣ ଦେଖିବେ ରାତ୍ରିରେ ଉତ୍ତର ଦିଗକୁ ଦେଖିବେ, ସପ୍ତର୍ଷି ମଣ୍ଡଳ ରହିଛି, ସେମାନେ ସବୁ ପ୍ରଦକ୍ଷିଣ କରୁଛନ୍ତି ସେଇ ଧ୍ରୁବ ଲୋକକୁ। ସପ୍ତ ଋଷି ମୁଁ କହିଲି ନା, ପ୍ରତି ମନୁଙ୍କ ସମୟରେ 7 ଜଣ ଋଷି ପରିବର୍ତ୍ତିତ ହୁଅନ୍ତି, ତେଣୁ ଏମାନେ ସବୁ ପ୍ରଦକ୍ଷିଣ କରୁଛନ୍ତି ଧ୍ରୁବ ଲୋକକୁ। ଗୋଟେ ଥରେ ଗୋଟେ କଥା ରହିଛି, ଆମର ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ ମହାରାଜଙ୍କର ଜଣେ ଶିଷ୍ୟ କହୁଥିଲେ ଆମେରିକାରେ ତାଙ୍କର ରହିଛି ଯେଉଁ ଗୋଇନ୍ଦା ବିଭାଗ ରହିଛି, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି, ସେମାନେ ସବୁ ବିଭିନ୍ନ ପ୍ରକାର ଆମେ ଦେଖୁଛେ ନା ବିଭିନ୍ନ ପ୍ରକାର ସବୁ ପଠାଉଛନ୍ତି, ଯାନ ପଠାଉଛନ୍ତି, ସେଭଳି ଭାବରେ ଗୋଟେ ମେସେଜ୍ ପଠାଇଥିଲେ ଧ୍ରୁବ ଲୋକକୁ, ଧ୍ରୁବ ଲୋକକୁ ଗୋଟେ ମେସେଜ୍ ପଠାଇଥିଲେ, ସେଠୁ ମେସେଜ୍ ଆସିଲା, ମେସେଜ୍ ଆସିଲା କ'ଣ ଆସିଲା, ସେ ଯେଉଁ ଆସିଲା କୋଡ଼ିଂ ୱାର୍ଡ଼ରେ ଆସିଥିଲା ସବୁ, ସେଇଟାକୁ ଯେତେବେଳେ ସେମାନେ ଡିକୋଡ଼୍ କଲେ ଦେଖିଲେ ଏଇ ଗୋଟେ କଥା ଆସି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏଇଟାକୁ ସେମାନେ ବୁଝିପାରିଲେ ନାହିଁ, ସେ ପ୍ରୋଜେକ୍ଟକୁ ଆବାଣ୍ଡନ୍ କରିଦେଲେ, ସେ ପ୍ରୋଜେକ୍ଟରେ ଯିଏ ଥିଲେ ଅଫିସର ସେ ପରେ ପ୍ରଭୁପାଦଙ୍କର ଶିଷ୍ୟତ୍ୱ ଯେତେବେଳେ ଗ୍ରହଣ କଲେ ସେତେବେଳେ ସେ ଏ କଥାଟି କହୁଥିଲେ, ଏବଂ ପ୍ରଭୁପାଦଙ୍କର କନଭରସେସନ୍ ରହିଛି, 36 ଭଲ୍ୟୁମ୍ ରହିଛି, ପଢ଼ିଲେ ସେଥିରେ ସବୁ ଜାଣିବେ, ବର୍ଣ୍ଣନା କରାଯାଇଛି ଏସବୁ କଥା। ତେଣୁ ଧ୍ରୁବ ଲୋକ ସମସ୍ତେ ଭଗବାନଙ୍କୁ ଭଜନ କରୁଛନ୍ତି, ଯେଉଁମାନେ ଯେତେ ଉନ୍ନତ ଜୀବ, ଜଙ୍ଗ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବୈ ବେଦୈ ସାଙ୍ଗପତ କମ୍ପନିଷଦୈ ଗାୟନ୍ତି ଜଙ୍ଗ ଶ୍ୟାମ ଗାହା ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଜଙ୍ଗ ଯୋଗିନ ଯଶାନ୍ତ ନ ବିଦୁସୁରାସୁରଗଣ ଦେବାୟ ତସ୍ମୈ ନମଃ। ଏ ଅନ୍ତିମ ସ୍କନ୍ଧ, ଦ୍ୱାଦଶ ସ୍କନ୍ଧ, ଅନ୍ତିମ ଅଧ୍ୟାୟ, 13 ଅଧ୍ୟାୟର ପ୍ରଥମ ଶ୍ଳୋକ ଏଇଟା। ସୁତ ଗୋସ୍ୱାମୀ 18,000 ଶ୍ଳୋକ ବର୍ଣ୍ଣନା କରିକି ମଧ୍ୟ ସେ ଭଗବାନଙ୍କର ଚିନ୍ତା କରୁଛନ୍ତି, ମୁଁ ଭଗବାନଙ୍କ ଲୀଳା କିଛି ବର୍ଣ୍ଣନା କରିପାରିଲି ନାହିଁ, ସେଥିପାଇଁ ଏହି ଶ୍ଳୋକରେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି। ଆଚାର୍ଯ୍ୟମାନେ ଟୀକାରେ ଶ୍ଳୋକ ଟୀକାରେ କହିଛନ୍ତି, ହେ ଭଗବାନ ସାଧାରଣ ବ୍ୟକ୍ତି ନୁହନ୍ତି, ତାଙ୍କ ଲୀଳା ଆମେ ଶୁଣିବା, ତେଣୁ ତାଙ୍କ ଲୀଳାଟା ଏତେ ସହଜ କଥା ନୁହଁ, ଜାଣିବାକୁ ପଡ଼ିବ ତାଙ୍କର ଐଶ୍ୱର୍ଯ୍ୟ, ତାଙ୍କର ଶକ୍ତି, ଏସବୁ ଜାଣିଲେ ଯାଇକରି ଏ ରାସଲୀଳାରେ ପ୍ରବେଶ କରିପାରିବା, ନହେଲେ ପ୍ରବେଶ କରିପାରିବା ନାହିଁ। ଆମର ଗୋଟେ କଥା ଅଛି, ଶିବଜୀ ଲକ୍ଷ୍ମୀଦେବୀ ଚାହୁଁଥିଲେ ଏ ରାସଲୀଳାରେ ପ୍ରବେଶ କରିବା ପାଇଁ, କିନ୍ତୁ ତାଙ୍କୁ ଆଲାଉ କରାଗଲା ନାହିଁ, ରାସଲୀଳାରେ ଆଲାଉ କରାଗଲା ନାହିଁ। ତେଣୁ ଆପଣ ଯଦି ବୃନ୍ଦାବନ ଯିବେ ଦେଖିବେ ବିଲ୍ୱବନରେ ଏ ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ମୀଦେବୀ ତପସ୍ୟା କରୁଛନ୍ତି ସେ ରାସଲୀଳାରେ ପ୍ରବେଶ କରିବା ପାଇଁ। ଲକ୍ଷ୍ମୀଦେବୀ ଭଗବାନଙ୍କର ପତ୍ନୀ, ବିଷ୍ଣୁଙ୍କର ପତ୍ନୀ ଲକ୍ଷ୍ମୀ, ଲକ୍ଷ୍ମୀ ନାରାୟଣ, କିନ୍ତୁ ତାଙ୍କୁ ପ୍ରବେଶ ମିଳିଲା ନାହିଁ ଏ ଯେଉଁ କ'ଣ ଏଇ ରାସଲୀଳାରେ। ତେଣୁ ଏଥିରୁ ଆମେ ଅନୁମାନ କରିପାରିବୁ ରାସଲୀଳାର ମହତ୍ତ୍ୱ କେତେ, ଆମେ କିନ୍ତୁ ରାସଲୀଳାରେ ପ୍ରବେଶ କରିବା, ଏ ହେଉଛି ପ୍ରଭୁପାଦଙ୍କ କୃପାରୁ, ପ୍ରଭୁପାଦଙ୍କ କୃପାରୁ ଆମେ ରାସଲୀଳାରେ ପ୍ରବେଶ କରୁଛେ, ତାଙ୍କର ଭକ୍ତଙ୍କ କୃପାରୁ ଆମେ ପ୍ରବେଶ କରିବା। ଏଭଳି ଭାବରେ ଅନେକ କଥା ରହିଛି ରାସଲୀଳା କଥା। ତେଣୁ ଏ ରାସଲୀଳାର ମହତ୍ତ୍ୱ ନ ଜାଣିଲେ ଆମେ ପ୍ରବେଶ କଲେ ଆମେ ସାଧାରଣ ବ୍ୟକ୍ତିମାନଙ୍କର ପୁରୁଷ ସ୍ତ୍ରୀ ମିଳନ ଭଳି ଏଭଳି ଭାବେ ଲାଗିବ ଏଇଟା, କିନ୍ତୁ ଏ ହେଉଛି ଦିବ୍ୟ ଭଗବାନ ଏ କାମକୁ ଜୟ କରିଛନ୍ତି। ଯେଉଁମାନେ କେବଳ ଶ୍ରବଣ କରିବେ ତାଙ୍କର କାମ, ଯେଉଁମାନେ ଯିବା ପାଇଁ ଯାଉଛନ୍ତି ସେମାନେ ଆମେ ତାଙ୍କୁ ପ୍ରସାଦ ଦିଆଯିବ, ଟିକେ ଅପେକ୍ଷା କରନ୍ତୁ, ତାଙ୍କୁ ପ୍ରସାଦ ନେଇକି ଯିବେ ଗ୍ରହଣ କରିକି। ତେଣୁ ଏଇଭଳି ଭାବେ ପ୍ରସାଦ ଦିଆହେଉଛି କି ବଣ୍ଟା ହେଲା ନା ହେଇନି, ଭୋଗ ଲାଗିଛନ୍ତି ନା, ଏଇ ଯେଉଁ ରହିଛି ରାସଲୀଳା, ଏଇ ରାସଲୀଳା ବିଷୟରେ ଆମେ ବର୍ଣ୍ଣନା କରିବା। ତା ପୂର୍ବରୁ ଆର ମହାତ୍ମା ନ ଶୁଣିଲେ ଆମେ ସାଧାରଣ ପୁରୁଷ ସ୍ତ୍ରୀ ଆକର୍ଷଣ ଭଳି ଚିନ୍ତା କରିବା ଏଇଟାକୁ, ଇଏ ହେଉଛି ଦିବ୍ୟ, ସାଧାରଣ ଭୌତିକ ନୁହଁ, ଇଏ ହେଉଛି ଭୌତିକ ଜଗତରେ ଯେଉଁ ପୁରୁଷ ସ୍ତ୍ରୀ ଯେଉଁ ରହିଛି ପ୍ରେମ ବୋଲି କହୁଛନ୍ତି ସେଇଟା ହେଉଛି କାମ, ସେଇଟା ପ୍ରକୃତ ପ୍ରେମ ନୁହଁ, କିନ୍ତୁ ଇଏ ହେଉଛି ପ୍ରକୃତ ପ୍ରେମ ହେଉଛି ଏଇଟା। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଆତ୍ମେନ୍ଦ୍ରିୟ ପ୍ରତିଭାଂଛା ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରତିଭାଂଛା ଧରେ ପ୍ରେମ ନାମ। ପ୍ରେମ ଏବଂ କାମ ଲେଖିବାକୁ ଏକାଭଳି, କିନ୍ତୁ ତା ଭିତରେ ବହୁତ ଆକାଶ ପାତାଳ ତଫାତ ରହିଛି। ଯେମିତି ସୁବର୍ଣ୍ଣ ଆଉ ନକଲି ପିତ୍ତଳ ରହିଛି, ସୁବର୍ଣ୍ଣ ଭଳିଆ ଇଏ କରିଦେଇଥିବେ ଏକାଭଳିଆ ଦେଖାଯିବ, କିନ୍ତୁ ତା ଭିତରେ ତଫାତ ରହିଛି। ସେହିଭଳି ଭାବେ ପ୍ରେମ ଏବଂ କାମ, ଭୌତିକ ଜଗତରେ ଯେଉଁ କଥା କହୁଛନ୍ତି ପ୍ରେମ, କିନ୍ତୁ ଏଇଟା ହେଉଛି କାମ, ନିଜ ଇନ୍ଦ୍ର ପ୍ରତିଭାଂଛା, ଏଇଟା ନିଜ ଇନ୍ଦ୍ର ତୃପ୍ତି କରିବା ପାଇଁ ଏସବୁ କରୁଛନ୍ତି, କିନ୍ତୁ ଭଗବାନଙ୍କର ଯେଉଁ ରାସଲୀଳା ଏଇଟା ହେଉଛି ପ୍ରେମ ଲୀଳା। ପ୍ରେମ ଲୀଳା କହିଲେ ତାଙ୍କ ସେଠି ଇନ୍ଦ୍ର ପ୍ରୀତି ନାହିଁ, ଭଗବାନଙ୍କୁ ପ୍ରୀତି ପ୍ରଦାନ କରିବା ପାଇଁ, ଭଗବାନଙ୍କୁ ସୁଖ ପ୍ରଦାନ କରିବା ପାଇଁ ଏଇଟା କରାଯାଉଛି, ଇଏ ହେଉଛି ପ୍ରେମ। ପ୍ରେମ ଏବଂ କାମ ଭିତରେ ଆକାଶ ପାତାଳ ତଫାତ ରହିଛି, କିନ୍ତୁ ଯେଉଁମାନେ ଏସବୁ ଜିନିଷ ଜାଣିନାହାନ୍ତି ସେମାନେ ଭାବିବେ ସାଧାରଣ ବ୍ୟକ୍ତି ଭଳି ଚିନ୍ତା କରିବେ, ରାସଲୀଳାର ବହୁତ ମହାତ୍ମ୍ୟ ରହିଛି। ସେଥିପାଇଁ ଆମ ପ୍ରଭୁପାଦ ମହାରାଜ ଯେତେବେଳେ ଯାଆନ୍ତି ବିଭିନ୍ନ ସ୍ଥାନକୁ ଯାଆନ୍ତି, ବମ୍ବେକୁ ଯେତେବେଳେ ଯାଇଥିଲେ, ଆପଣ ତାଙ୍କର ଇଣ୍ଟରଭ୍ୟୁ ସବୁ ରହିଛି, ଆପଣ ଦେଖିବେ କନ୍ଭରସେସନ୍ ରହିଛି। ଜଣେ ଡକ୍ଟର ପଟେଲ ବୋଲି ଜଣେ ରହିଛନ୍ତି ଆମେରିକା ବମ୍ବେରେ, ଏବଂ ଆମର ଇସ୍କନ ଲାଇଫ୍ ମେମ୍ବର ସେ ଥିଲେ। ପ୍ରଭୁପାଦ ଯେତେବେଳେ ଆସନ୍ତି ବମ୍ବେକୁ, ସେଠି ତାଙ୍କର ଗୃହରେ ରୁହନ୍ତି। ତେଣୁ ଆପଣ ତାଙ୍କର ବହୁତ କନ୍ଭରସେସନ୍ ଆପଣ ଦେଖିବେ, ଏଇ 36 ଭଲ୍ୟୁମ୍ ଯେଉଁ ରହିଛି ପ୍ରଭୁପାଦଙ୍କର। ତାଧିଅରେ ଗୋଟେ ଥର ସେ କହିଲେ ପ୍ରଭୁପାଦଙ୍କୁ, ପ୍ରଭୁପାଦ ମହାରାଜ ଆପଣ ଟିକିଏ ରାସଲୀଳା ବିଷୟରେ ଟିକିଏ କୁହନ୍ତୁ, ରାଧାକୃଷ୍ଣ ତତ୍ତ୍ୱ ବିଷୟରେ କିଛି କୁହନ୍ତୁ ରାସଲୀଳା ବିଷୟରେ। ତେଣୁ ପ୍ରଭୁପାଦ ମହାରାଜ କହିଲେ, ସେ ବିଷୟରେ କହିବା ପାଇଁ ମୋର ଯୋଗ୍ୟତା ନାହିଁ। ହଁ ତେଣୁ ନାଇଁ, ସେ କହିଲେ, ଇଏ ଡକ୍ଟର ପଟେଲ କହିଲେ, ମୁଁ ବହୁତ ଶାସ୍ତ୍ର ଅଧ୍ୟୟନ କରିଛି, ସବୁ କରିଛି, ଭଗବଦ୍ଗୀତା ଏକାଦଶ ଅଧ୍ୟାୟକୁ ସେ ପାଠ କରିଦିଅନ୍ତି, ସବୁ ମନେ ଅଛି ତାଙ୍କର, ସେ କନ୍ଭରସେସନ୍ ସବୁ ରହିଛି। ତେଣୁ ସେ ଯେତେବେଳେ ଚାହିଁଲେ, ପ୍ରଭୁ ମୋତେ ଟିକିଏ କୁହନ୍ତୁ ରାସଲୀଳା ବିଷୟରେ ବା ରାଧାକୃଷ୍ଣ ତତ୍ତ୍ୱ ବିଷୟରେ ଟିକିଏ କୁହନ୍ତୁ, ତେଣୁ ମୋର ଯୋଗ୍ୟତା ଅଛି, ଏଭଳି ଭାବରେ କହିଲେ, ମୋ ଶୁଣିବା ପାଇଁ ଯୋଗ୍ୟତା ଅଛି। ତେଣୁ ପ୍ରଭୁପାଦ ମହାରାଜ କହିଲେ, ଆପଣଙ୍କର ଯୋଗ୍ୟତା ଥାଇପାରେ, ମୋର ଯୋଗ୍ୟତା ନାହିଁ। ଏଭଳି ଭାବ ଦଶମ ସ୍କନ୍ଧ ଏ ରାସଲୀଳା ଏ ସହଜ କଥା ନୁହଁ, ବହୁତ ତା ଗଭୀର ତତ୍ତ୍ୱ ରହିଛି। ତେଣୁ ଆମେ କିନ୍ତୁ ଆମର ଏଇ ଭାଗବତମ ଯେଉଁ କଥା ଚାଲିଛନ୍ତି, ଭାଗବତମ ପ୍ରଥମ ସ୍କନ୍ଧରୁ ଆମର ଆରମ୍ଭ ହେଇଛି, ପ୍ରଥମ ସ୍କନ୍ଧରୁ ଆରମ୍ଭ ହେଇକରି ଆମେ ବର୍ତ୍ତମାନ ଦଶମ ସ୍କନ୍ଧ 60 ଅଧ୍ୟାୟ ପର୍ଯ୍ୟନ୍ତ କଥା କହୁଛେ। ସବୁଦିନ ଆପଣ ଶୁଣିବେ, ଆପଣ ଇସ୍କନ ବୁର୍ଲା ଫେସବୁକ୍ ଯେତେବେଳେ ଦେଖିବେ, ସକାଳ 8-9 ଲାଇଭ ଟେଲିକାଷ୍ଟ ହେଉଛି, ଆପଣ ଦେଖିପାରିବେ ନିଜ ଘରେ ମଧ୍ୟ 8-9। ଏବଂ ଆମର ଇସ୍କନ ବୁର୍ଲା ଫେସବୁକ୍ରେ ମଧ୍ୟ, ଇସ୍କନ ବୁର୍ଲା ୟୁଟ୍ୟୁବରେ ମଧ୍ୟ ଏ କଥା ପ୍ରଚାର କରାଯାଉଛି। ଆପଣମାନଙ୍କର ଯଦି ରହିଛି ସ୍ମାର୍ଟଫୋନ୍ ରହିଛି, ଆମର ଇସ୍କନ ବୁର୍ଲା ୟୁଟ୍ୟୁବକୁ ସବସ୍କ୍ରାଇବ୍ କରିବେ, ଅଧିକରୁ ଅଧିକ ସବସ୍କ୍ରାଇବ୍ ରହିଲେ ଆମେ ଲାଇଭ୍ କରିପାରିବା ଇସ୍କନ ବୁର୍ଲା ୟୁଟ୍ୟୁବରେ। ତେଣୁ ଏ ଯେଉଁ କଥା ରହିଛି ଭଗବାନ କଥା, ଆମେ ଏସବୁ ଲୀଳା ଆଲୋଚନା କରିସାରିଛୁ, ରାସଲୀଳା ଆଲୋଚନା କରିସାରିଛୁ। ତେଣୁ ଆଜିର ତିଥିରେ ଭଗବାନ ରାସ କ୍ରୀଡ଼ା କରିଥିଲେ, ତେଣୁ ଆମେ ଏଇ ଲୀଳା ବିଷୟ କହିବା ପାଇଁ କ'ଣ ଆମେ ଆଲୋଚନା କରିଛୁ ବା ଆମେ ସ୍ଥିର କରିଛୁ, ମ୍ୟାନେଜମେଣ୍ଟ ତରଫରୁ ସ୍ଥିର କରାଯାଇଛି ଏଇ ଲୀଳାଟି, ଆଜିର ଲୀଳା ଆଜିର ତିଥିରେ ଭଗବାନ ଏଇ ଲୀଳାଟି କରିଥିଲେ। ତେଣୁ ଆମେ ଏଇଟା କହିବା ପାଇଁ ଚାହୁଁଛୁ, ନହେଲେ ସାଧାରଣ ବ୍ୟକ୍ତିମାନଙ୍କର ପ୍ରକୃତରେ ଯୋଗ୍ୟତା ନାହିଁ ଏସବୁ କଥା ବୁଝିବା ପାଇଁ। ଭଗବାନ ରାସଲୀଳା ପ୍ରଭୁପାଦ ମହାରାଜ କହନ୍ତି, ଯେଉଁମାନେ ପେସାଦାର ଭାଗବତ କଥାକାର ରହିଛନ୍ତି ସେମାନେ ଏଇ ଲୀଳାଟିକୁ ବର୍ଣ୍ଣନା କରନ୍ତି ସମସ୍ତଙ୍କ ସାମ୍ନାରେ, କିନ୍ତୁ ସେଇଟା ଶୁଣିଲେ ତାଙ୍କର ବିପରୀତ କ୍ରିୟା ହେବ। ମାନେ ଭଗବାନ କଥା ଶୁଣିଲେ ଯେଉଁ ପ୍ରକାର ମଙ୍ଗଳପ୍ରଦ ହେବା କଥା, ସେଇଟା ସେ ମଙ୍ଗଳପ୍ରଦ ପ୍ରଦାନ କରିବ ନାହିଁ। ସେଇଥିପାଇଁ ଆମର ସନାତନ ଗୋସ୍ୱାମୀ, ଜଣେ ଷଡ଼ ଗୋସ୍ୱାମୀ ମହାନ୍ତ୍ରୀ, ଜଣେ ସନାତନ ଗୋସ୍ୱାମୀ, ଯାହା ପାଖରେ ଭଗବାନ ପ୍ରକଟ ହେଇଥିଲେ, ମଦନ ମୋହନ ପ୍ରକଟ ହେଇଥିଲେ, କେତେ ଉନ୍ନତ ଭକ୍ତ ଦେଖନ୍ତୁ ଆପଣ ଦେଖିବେ, ବୃନ୍ଦାବନରେ ରାଧା ମଦନ ମୋହନ ମନ୍ଦିର ରହିଛି, ସେଠି ମଦନ ମୋହନ ପ୍ରକଟ ହେଇଥିଲେ ତାଙ୍କ ପାଖରେ, ଏତେ ଉନ୍ନତ ଭକ୍ତ ସନାତନ ଗୋସ୍ୱାମୀ। ଇଏ ହେଉଛନ୍ତି ଭଗବାନଙ୍କ ଜଣେ ଅବତାର, ଜ୍ଞାନ ଶକ୍ତିର ଅବତାର, ଚାରି କୁମାର, ସନକ ସନାତନ, ସନାତନ ସନତ କୁମାର। ତେଣୁ ସିଏ ସନାତନ ପାଖରେ ଆବିର୍ଭାବ ହେଇଥିଲେ, ସେ ସନାତନ ଗୋସ୍ୱାମୀ ଯେଉଁ ରହିଛି, କ'ଣ ପାଇଁ କହୁଥିଲେ ଏଇଟା, ଭଗବାନଙ୍କର ଏ ଯେଉଁ ରହିଛି ଲୀଳା ଏଇସବୁ ମୋର ମନପୁନ କ'ଣ ପାଇଁ କଥାଟେ କହିଲି। ତେଣୁ ଏହିଭଳି ଭାବରେ ଭଗବାନଙ୍କ ରାସଲୀଳାଟାକୁ ସମସ୍ତେ ବୁଝିପାରିବେ ନାହିଁ। ସେ ସନାତନ ଗୋସ୍ୱାମୀ କହିଛନ୍ତି ଏ କଥା, ସେ କହିଛନ୍ତି କ'ଣ ନା, ଭଗବାନ କଥା ଯଦିଓ ଅମୃତ କିନ୍ତୁ ଅବୈଷ୍ଣବ ମୁଖଦ୍ଗୀର୍ଣ୍ଣ ଶ୍ରବଣ କ'ଣ ପୂତମ ହରି କଥାମୃତମ ଶ୍ରବଣମ ନୈବ କର୍ତ୍ତବ୍ୟ ସର୍ବଚିଷ୍ଟ ଯଥାପୟ। ଭଗବାନ କଥା ହେଉଛି ଅମୃତ, ଭଗବାନ କଥା ଅମୃତ। ଏ ଭୌତିକ ଜଗତ ହେଉଛି ମୃତ ଜଗତ, ଏ ସମସ୍ତେ ମୃତ୍ୟୁବରଣ କରୁଛନ୍ତି, ମୃତ୍ୟୁ ଜଗତ ବୋଲି ଏଇଟା କୁହାଯାଏ, ମୃତ୍ୟୁ ସଂସାର ଏଇଟା। କିନ୍ତୁ ଏ ମୃତ୍ୟୁ ସଂସାରରେ ମଧ୍ୟ ଅମୃତର ସନ୍ଧାନ ରହିଛି, ଅମୃତ ଆପଣ ପ୍ରାପ୍ତ ହୋଇପାରିବେ। ଏ ଅମୃତ ହେଉଛି ଭଗବାନ କଥା ଅମୃତ, ଭଗବାନ କଥା ଅମୃତ ଆମେ ଶୁଣିବା, ତବ କଥା ଅମୃତମ ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀମାନ ଗାନ କରିଛନ୍ତି। ଏ ଲୀଳାକୁ ଯେଉଁମାନେ ଶ୍ରବଣ କରିବେ, କୁହାଯାଉଛି ସମସ୍ତେ ପବିତ୍ର ହୋଇଯିବେ, ତ୍ରିଜଗତ ପବିତ୍ର ହୋଇଯାଏ ଏ କଥାରେ, ଭଗବାନ କଥାରେ। ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ ହେଇଯାଏ। ଆମେ ଶୁଣିବା ଦଶମ ସ୍କନ୍ଧ 31 ଅଧ୍ୟାୟର କଥା। ତେଣୁ ଏଇ ଯେଉଁ ଗୋପୀମାନଙ୍କର ଦଶମ ସ୍କନ୍ଧ 31 ଅଧ୍ୟାୟ 9 ଶ୍ଳୋକରେ ଗୋପୀମାନେ ଏଇଟା କହି ତବ କଥା ଅମୃତମ୍, ଭଗବାନ କଥା ହେଉଛି ଅମୃତ। ଏ ଭୌତିକ ଜଗତ ହେଉଛି ମୃତ୍ୟୁ ଜଗତ, ଏଠି ଯେଉଁମାନେ ଜନ୍ମଗ୍ରହଣ କରୁଛନ୍ତି ମୃତ୍ୟୁପ୍ରାପ୍ତ ହେବେ, କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରିବେ ସେମାନେ ଅମୃତତ୍ୱକୁ ପ୍ରାପ୍ତ ହେବେ। ଭଗବାନ କଥା ହେଉଛି ଅମୃତ, କିନ୍ତୁ ଯେଉଁମାନେ ବୈଷ୍ଣବ ନୁହନ୍ତି ତାଙ୍କ ମୁଖରୁ ଯଦି ଭଗବାନ କଥା ଶୁଣିବା ତାହେଲେ ଏଇଟା ଆଉ ଅମୃତ ଭଳି କାର୍ଯ୍ୟ କରିବ ନା, ଏଇଟା ବିଷ ଭଳି କାର୍ଯ୍ୟ କରିବ। ସନାତନ ଗୋସ୍ୱାମୀ ତା କହିଛନ୍ତି, ଅବୈଷ୍ଣବ ମୁଖଦ୍ଗେ ନାମ ପୂତମ ହରି କଥା ଅମୃତମ ଶ୍ରବଣମ ନୈବ କର୍ତ୍ତବ୍ୟ ସର୍ପଚିଷ୍ଟ ଯଥାପୟ। ଯେଉଁଭଳି ଭାବରେ ଆମେ ଦେଖିବା କ୍ଷୀର, କ୍ଷୀରଟାକୁ ମଧ୍ୟ କ୍ଷୀର ଗୋଟେ ଅମୃତ ଭଳି ବା ବହୁତ ପୁଷ୍ଟିକର ଖାଦ୍ୟ ଶିଶୁ ରହିଛି କ୍ଷୀରରେ, କିନ୍ତୁ ତାହାକୁ ଯଦି ସର୍ପ ଯଦି ମୁହଁ ମାରିଦେଇଥିବ ତାହେଲେ ସେଇଟା ଆଉ ତାହାର କାର୍ଯ୍ୟ କ'ଣ ବିଷ ଭଳି କାର୍ଯ୍ୟ କରିବ। ଭଗବାନ କଥା ଅମୃତ ମଧ୍ୟ ସେଇଭଳି ଭାବରେ ଜଣେ ଅବୈଷ୍ଣବ ମୁଖରୁ ଯଦି ଶୁଣିବା ତାହେଲେ ସିଏ ବିଷ ଭଳି କାର୍ଯ୍ୟ କରିବ। ତେଣୁ ଏଇଭଳି ଭାବରେ ସବୁ କଥା ରହିଛି। ଆମେ ଆଲୋଚନା କରୁଥିଲେ ଭଗବାନ ଯେଉଁ ଆବିର୍ଭାବ ହେଇଥିଲେ, ଇଏ ଭଗବାନ, ଭଗବାନଙ୍କର ଐଶ୍ୱର୍ଯ୍ୟ ନ ଜାଣିଲେ ଆମେ ରାସଲୀଳାକୁ ବୁଝିପାରିବା ନାହିଁ। ତେଣୁ ମୈତ୍ର ମୁନି ଯେତେବେଳେ ବିଦୁରଙ୍କୁ ପଚାରୁଛନ୍ତି, ଭାଗବତମରେ ତିନି ପ୍ରକାର କଥା ରହିଛି, ଭାଗବତମରେ ଅନେକ ସମ୍ବାଦ ରହିଛି, ତିନି ପ୍ରକାର ନାହିଁ ଅନେକ ସମ୍ବାଦ ରହିଛି। ତେଣୁ ମୁଖ୍ୟ ହେଉଛି ତିନୋଟି, ଗୋଟେ ହେଉଛି ସୁଖ ପରୀକ୍ଷିତ ସମ୍ବାଦ, ସୁଖ ପରୀକ୍ଷିତ ସମ୍ବାଦ, ଗୋଟେ ହେଉଛି କ'ଣ, ଗୋଟେ ହେଉଛି ସୁତ ଆଉ ସୌନକ ସମ୍ବାଦ, ଏବଂ ଆଉ ଗୋଟେ ହେଉଛି ମୈତ୍ର ବିଦୁର ସମ୍ବାଦ। ମୈତ୍ର ମୁନି ମୈତ୍ର ମୁନି ପାଖକୁ ବିଦୁର ଯାଇକି ଶ୍ରବଣ କରିଛନ୍ତି, ସେ ମଧ୍ୟ ସେ ହରିଦ୍ୱାର ଶୁଣୁଥିଲେ। ବିଦୁର ସାଧାରଣ ବ୍ୟକ୍ତି ନୁହେଁ, ଧର୍ମରାଜ, ସିଏ ଯମରାଜ ଥିଲେ, ସିଏ ବିଦୁର। ସିଏ କିନ୍ତୁ ଯେତେବେଳେ ଗଲେ ମୈତ୍ର ମୁନି ପାଖକୁ, ସେ ମଧ୍ୟ କହିଲେ ନାହିଁ ଭଗବାନଙ୍କ ରାସଲୀଳାକୁ ବର୍ଣ୍ଣନା କରନ୍ତୁ ବୋଲି, ସେ ସୃଷ୍ଟି ତତ୍ତ୍ୱରୁ ଶୁଣିବା ପାଇଁ ଆରମ୍ଭ କରିଥିଲେ। ସୃଷ୍ଟି ତତ୍ତ୍ୱ ଏମିତି ସୃଷ୍ଟି ଆରମ୍ଭ ହେଇଛି ଏସବୁ ଶୁଣିକି, ତାପରେ ଅବଶ୍ୟ ବିଦୁର ଆଉ ଶ୍ରବଣ କରିନାହାନ୍ତି, ସେ ତାଙ୍କର ପ୍ରଶ୍ନର ଉତ୍ତର ପାଇଗଲେ, ସେ ଚାଲିଗଲେ। 2 ସ୍କନ୍ଧରେ ବିଦୁର ମୈତ୍ର ସମ୍ବାଦ ବର୍ଣ୍ଣନା କରାଯାଇଛି, ମୈତ୍ର ମୁନି ଆଉ ଏଇ ଦଶମ ସ୍କନ୍ଧ ବର୍ଣ୍ଣନା କରିନାହାନ୍ତି। ଦଶମ ସ୍କନ୍ଧ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଯାହାକୁ ସୁତ ଗୋସ୍ୱାମୀ ସୌନକ ଋଷିଙ୍କ ପାଖରେ ସବୁ କହିଛନ୍ତି। 88,000 ଋଷି, କେତେ ବଡ଼ ବଡ଼ ଋଷିମାନେ ସବୁ ଶ୍ରବଣ କରିଛନ୍ତି ଏ କଥା, ଆମେ ଚିନ୍ତା କରିବା ଏଇଟା କେତେ ଉନ୍ନତ ସ୍ତରର କଥା। ତେଣୁ ସେଇ ଭଗବାନ ଯିଏକି ଯେତେବେଳେ ଆବିର୍ଭାବ ହେଇଥିଲେ ବିଷ୍ଣୁ ରୂପରେ ଆବିର୍ଭାବ ହେଇଥିଲେ, ତେଣୁ ତାଙ୍କର ମା ଏବଂ ପିତା ଦେବକୀ ଏବଂ ବସୁଦେବ ତାଙ୍କୁ ପ୍ରାର୍ଥନା କରିଥିଲେ। ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସବୁ ପ୍ରାର୍ଥନା ବର୍ଣ୍ଣନା କରାଯାଇଛି। ପ୍ରାର୍ଥନା କରିବାରୁ ଭଗବାନ ଗୋଟେ ପ୍ରାକୃତ ଶିଶୁ ହେଇଗଲେ, ଯେମିତି ଆମର ପିଲାମାନେ ଜନ୍ମ ହେଉଛନ୍ତି ଯେଉଁଭଳି ଭାବରେ, ସେଇଭଳି ଭାବରେ ସେ ହେଇଗଲେ। ତେଣୁ ତାଙ୍କୁ ବସୁଦେବ କଂସକୁ ବନ୍ଦୀ କରି ରଖିଥିଲେ, କଂସ ବସୁଦେବଙ୍କୁ ବନ୍ଦୀ କରି ରଖିଥିଲେ, ଶୃଙ୍ଖଳା ସବୁ ଲାଗିଥିଲା ତାଙ୍କ ଗୋଡ଼ରେ, ଲୁହାର ଶିକୁଳି ଲାଗିଥିଲା, କିନ୍ତୁ ଭଗବାନ ଯେତେବେଳେ ସେ ଧାରଣ କଲେ, ହସ୍ତରେ ଧାରଣ କଲେ, ତାଙ୍କ ଲୁହା ଶିକୁଳି ସବୁ ଖୋଲିଗଲା। ଏ ଭଗବାନଙ୍କର ଭଗବତ୍ତା, ଭଗବାନଙ୍କର ଐଶ୍ୱର୍ଯ୍ୟ ଏଇଭଳି ଭାବରେ ରହିଛି, ଛୋଟିଆ କଥା ନୁହଁ। ଇଏ ସବୁ ଖୋଲିଗଲା, ସେ ବନ୍ଦୀଶାଳା ମଧ୍ୟ ଖୋଲିଗଲା, ତାଲା ପଡ଼ିଥିଲା, କଂସର କଡ଼ା ନଜର ଥିଲା। ପିଲା ଯେତେବେଳେ ବସୁଦେବ ଦେବକୀଙ୍କର ବିବାହ ହେଇଥିଲା ସେହି ସମୟରେ ଆକାଶବାଣୀ ହେଇଥିଲା, ଏ ଦେବକୀଙ୍କର ରଥକୁ କଂସ ନିଜେ ପରିଚାଳନା ମାନେ ସାରଥି ହିସାବରେ ଚଲାଉଥିଲା, ସେହି ସମୟରେ ଆକାଶବାଣୀ ହେଇଥିଲା, ଆରେ ମୂର୍ଖ, ତୁ ଯାହାକୁ ବହନ କରୁଛୁ ତାର ଅଷ୍ଟମ ଗର୍ଭ ତତେ ହତ୍ୟା କରିବ। ଏଇ ଯେତେବେଳେ ଆକାଶବାଣୀ ଶୁଣିକିରି ସାଙ୍ଗେ ସାଙ୍ଗେ ଆଉ ଯେଉଁ ଭଉଣୀ ପ୍ରତି ସ୍ନେହ ଥିଲା ସବୁ ଚାଲିଗଲା, ଆଉ ଭଉଣୀକୁ ହତ୍ୟା କରିବା ପାଇଁ ଉଦ୍ୟତ ହେଇଗଲା। ଏଇସବୁ କଥା ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତାପରେ ବସୁଦେବ ବହୁତ ପ୍ରକାର ତାକୁ ବୁଝାସୁଝା କରିକିରି ଏମିତିକି ପ୍ରତିଶ୍ରୁତି ଦେଲେ, ମୁଁ ସମସ୍ତ ପୁତ୍ରମାନଙ୍କୁ ସବୁ ପ୍ରଦାନ କରିବି, କରିବାରେ ଯାଇକି ତାକୁ ଛାଡ଼ିଲେ, ନହେଲେ ସେଇଦିନ ହତ୍ୟା କରିଦେଇଥାନ୍ତେ, ବିବାହ ଦିନ ସେଇଦିନ ହତ୍ୟା କରିଦେଇଥାନ୍ତେ କଂସ। ତେଣୁ କଂସର କିଭଳି ଭାବରେ ମତି ରହିଛି ଚିନ୍ତା କରନ୍ତୁ, ଅପେକ୍ଷା କରି ଜଗିଛି, ଦିନ ଗଣୁଛି, ସିଏ ପ୍ରତିଦିନ ଗଣୁଛି କେଉଁଦିନ ଅଷ୍ଟମ ଗର୍ଭ ହେବ, ତାକୁ ବନ୍ଦୀ କରି ରଖିଛି, ଗୋଟିଏ ଗୋଟିଏ ସନ୍ତାନ କରି 6 ସନ୍ତାନକୁ ହତ୍ୟା କରିଛି, ଏସବୁ କଥା ଆସିବ। ତେଣୁ ଏଇଭଳି ଭାବରେ ଭଗବାନ ଅଷ୍ଟମ ଗର୍ଭରେ ଆସିଲେ, ସପ୍ତମ ଗର୍ଭରେ ଆସିଲେ ଭଗବାନ ବଳରାମ, ସେ ଭଗବାନ ବଡ଼ ଭାଇ, ଯିଏ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସାନ ଭାଇ ଥିଲେ, ଲକ୍ଷ୍ମଣ ଥିଲେ, ସେ ଭଗବାନଙ୍କର କୃଷ୍ଣଙ୍କର ଲୀଳାରେ ବଡ଼ ଭାଇ ରୂପରେ ଆସିଲେ। ଏଇସବୁ ଭଗବାନଙ୍କର ଐଶ୍ୱର୍ଯ୍ୟ ନ ଜାଣିଲେ ଆମେ ବୁଝିପାରିବା ନାହିଁ ଭଗବାନଙ୍କର ରାସଲୀଳାକୁ। ତେଣୁ ଇଏ ଯେଉଁ ରହିଛି, ଭଗବାନ ଯେଉଁ ଆବିର୍ଭାବ ହେଲେ, ବସୁଦେବ ଯେତେବେଳେ ତାଙ୍କୁ ଧାରଣ କରିଛନ୍ତି, ସେହି ସମୟରେ ତାଙ୍କ ସବୁ ଶିକୁଳି ଖୋଲିଗଲା। ଏବଂ କଂସର କେତେ ପ୍ରକାର ସତର୍କ ଥିଲା, ସତର୍କ ଭାବ ରହିଥିଲେ ପ୍ରହରୀମାନେ କିଭଳି ଭାବରେ ରହିଥିଲେ ଚିନ୍ତା କରନ୍ତୁ, ଦିନରାତି ଶୋଇପାରୁନଥିଲେ, ଏଭଳି ଭାବରେ କଡ଼ା ଶାସନ ଥିଲା କଂସର। ଅବଶ୍ୟ ତାଙ୍କୁ ଫେସ୍ ତାଙ୍କର ଥିଲା, 6 ଘଣ୍ଟା ଲେଖା ବା 8 ଘଣ୍ଟା ଲେଖା ଡ୍ୟୁଟି ଥିଲା, କିନ୍ତୁ ସେ ସମୟରେ ସମସ୍ତେ ଶୋଇପଡ଼ିଲେ। ଏମିତିକି କୁକୁରଟେ ବା ବିଲେଇଟେ ମଧ୍ୟ କେହି ଆଉ ଚେତା ରହିଲେ ନାହିଁ, ସମସ୍ତେ ଶୋଇପଡ଼ିଲେ। ଏଭଳି ଭଗବାନଙ୍କର ବ୍ୟବସ୍ଥା, ଇଏ ହେଉଛି ଭଗବାନଙ୍କର ଐଶ୍ୱର୍ଯ୍ୟ। ସେହି ଭଗବାନଙ୍କର ଆସଲୀଳା ଆମେ ଶ୍ରବଣ କରିବା, ଏ ଭଗବାନ ଏଇଭଳି। ମଥୁରାରୁ ଗଲେ, ବୃନ୍ଦାବନ ଗଲେ, ଯମୁନା ନଦୀ ପାର ହେଲେ, ଏସବୁ କଥାରେ ବର୍ଷା ହେଉଛି, ଭୀଷଣ ବର୍ଷା, କିନ୍ତୁ ଭଗବାନ ଅନନ୍ତଦେବ ତାଙ୍କର ଯେଉଁ ଫଣା ରହିଛି, ଫଣାରେ ଛତା ଭଳି କାର୍ଯ୍ୟ କରୁଛନ୍ତି, ଭଗବାନଙ୍କୁ ସେ ସେବା କରୁଛନ୍ତି। ଏଇଭଳି ଭାବରେ ସବୁ ଲୀଳା ରହିଛି। ଆସିକରି ଗୋକୁଳରେ ପହଞ୍ଚିଗଲେ ନନ୍ଦ ମହାରାଜ ଏବଂ ଯଶୋଦା ମା ମହାରାଣୀ ସେ ସମୟରେ ଥିଲେ ଗୋକୁଳରେ। ବୃନ୍ଦାବନରେ 12ଟି ବନ ରହିଛି, ତେଣୁ ମହାବନରେ ସେହି ସମୟରେ ଥିଲେ ଭଗବାନ। ଏ ମହାବନର ସେ ହେଉଛି ଗୋକୁଳ। ଗୋକୁଳରେ ସେଠି ମଧ୍ୟ ସମସ୍ତେ ଶୟନ କରିଯାଇଛନ୍ତି। ଇଏ ମଧ୍ୟ ଆଶ୍ଚର୍ଯ୍ୟ କଥା, ଭଗବାନଙ୍କର ଏଭଳି ଭାବରେ ଶକ୍ତି ରହିଛି। ଜଣେ ଭକ୍ତ ଏଇଟା ବୁଝିପାରିବ, ଅନ୍ୟମାନେ ବୁଝିପାରିବେ ନାହିଁ, ସେମାନେ ଭାବିବେ ଏସବୁ କଳ୍ପନା ଜିନିଷ ସବୁ। ଜଣେ ଭକ୍ତି ଆଚରଣ ନକଲେ, ଭକ୍ତି ନକଲେ ଭଗବାନ ବୁଝିପାରିବେ ନାହିଁ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି, ଭକ୍ତିଆ ମାମ ବି ଜାହାନାହାନ୍ତି ଯାହାବାନ ଯଶାସିନ ତତ୍ତ୍ୱତ ନାହଂ ବେଦେ ନ ତପସା ନ ଦାନି ନ ଚେଜା ଶକ୍ୟ ଏବଂ ବୁଧ ଦୃଷ୍ଟୁଙ୍ ଦୁଷ୍ଟବାନ ସି ମାଂ ଯଥା ଭକ୍ତ୍ୟା ତୁନୁନେ ଅଶକ୍ୟ ଅହମ୍ ଏବଂ ବିଧୌର୍ଜୁନ ଜ୍ଞାତୁ ଦ୍ରଷ୍ଟୁ ଚ ତତ୍ତ୍ୱେନ ପ୍ରବେଷ୍ଟୁ ଚ ପରନ୍ତପ। ଭଗବାନଙ୍କୁ ତତ୍ତ୍ୱରେ କେମିତି ଜାଣିବା, ନା ଭକ୍ତି ମାଧ୍ୟମରେ, ଜ୍ଞାନ ମାଧ୍ୟମରେ ବା ଅନ୍ୟ କୌଣସି ତପସ୍ୟା ମାଧ୍ୟମରେ, ଦାନ ମାଧ୍ୟମରେ, ଏସବୁ ଦ୍ୱାରା ଆମେ ଜାଣିପାରିବା ନାହିଁ। ଭଗବତ ଗୀତା 1ଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ। ତେଣୁ ଯେଉଁମାନେ ଭକ୍ତ ସେମାନେ ବୁଝିପାରିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ଆମେ କେମିତି ଭକ୍ତ ହେବା, ନା ଭକ୍ତଙ୍କର ସଙ୍ଗ ଲାଭ କଲେ ଆମେ ଭକ୍ତ ହେବା, ଭକ୍ତଙ୍କ ସଙ୍ଗ ଲାଭ ନ କଲେ ଆମେ ଭକ୍ତ ହେଇପାରିବା ନାହିଁ। ତେଣୁ ଏସବୁକୁ ଭକ୍ତ, ଯେଉଁମାନେ ଭକ୍ତ ବୁଝିପାରିବେ, ସାଧାରଣ ବ୍ୟକ୍ତିମାନେ ବୁଝିପାରିବେନି, ସେମାନେ ଭାବିବେ ଏସବୁ ମନଘଟା କଳ୍ପନା, ନା ଏସବୁ ଘଟଣା ହେଇଯାଇଛି, ଅଲରେଡ଼ି ହେଇଯାଇଛି ଇତିହାସ, କିନ୍ତୁ ତାକୁ ମଧ୍ୟ ବୁଝିପାରୁନାହାନ୍ତି, ସେମାନେ କହିବେ କଳ୍ପନା ବୋଲି। ସେଇଥିପାଇଁ ଆମର ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି ମାଇଥୋଲୋଜି, ମାଇଥୋଲୋଜି ନୁହଁ, ଏଇଟା ହେଉଛି ଇତିହାସ। ଆମେ ଯେଉଁ ଇତିହାସ ପଢ଼ୁଛେ, ବାବର ଏତେ 1526ରେ କ'ଣ ସବୁ ଯୁଦ୍ଧ କରିଥିଲେ, ଯେଉଁ କ'ଣ ସେ ଯୁଦ୍ଧ ଏଇସବୁ ରହିଛି, ଆମେ ପଢ଼ୁଛୁ ଇତିହାସ, ଏଇ ଇତିହାସ ଆମେ ଏଇ ଇତିହାସ ପଢ଼ୁଛେ, କିନ୍ତୁ ଆମର ବୈଦିକ ଇତିହାସକୁ ଆମେ ପଢ଼ୁନାହିଁ। ଇଏ ଆମର ଦୁର୍ଭାଗ୍ୟ। ଆମର ବୈଦିକ ଇତିହାସ ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ତଳର ଇତିହାସ ସବୁ ରହିଛି, ଏ ମନଗଢ଼ା କଳ୍ପନା ନୁହଁ, ଏସବୁ ଫ୍ୟାକ୍ଟ ଇତିହାସ, ଏସବୁ ଇତିହାସ ମନଗଢ଼ା କଥା ନୁହଁ। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଏଇଟାକୁ ବୁଝିପାରିବେ ନାହିଁ, ସେମାନେ ଭାବିବେ, ଯେଉଁମାନେ ଦର୍ଶନ କରିକି ଫେରିଯାଉଛନ୍ତି ତାଙ୍କୁ ଆମେ ଅନୁରୋଧ କରୁଛୁ ଯେ ସେମାନଙ୍କୁ ପ୍ରସାଦ ନେଇକି ଯିବେ, ସେମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି, ପ୍ରସାଦ ଗ୍ରହଣ କରି ଯିବେ, ହରେ କୃଷ୍ଣ। ତେଣୁ ଏଇ ଯେଉଁ ରହିଛି ଇଏ ଇତିହାସ, ଇଏ ମନଗଢ଼ା କଥା ନୁହଁ, ଇତିହାସ ଇଏ। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ କହିବେ ଏସବୁ କଳ୍ପନା, ଏଇଭଳି ଭାବେ ରହିଛି ଭଗବାନଙ୍କ ଲୀଳା, ସେ ଭକ୍ତ ନହେଲେ ଜଣେ ବୁଝିପାରିବେ ନାହିଁ। ଯାହାବି ହଉ, ଏଇଭଳି ଭାବରେ ଯେତେବେଳେ ବସୁଦେବ ନେଇକି ଛାଡ଼ିକିରି ଆସିଲେ, ସେ ସମୟରେ ଯଶୋଦା ମଧ୍ୟ ଶୟନ କରିଯାଇଛନ୍ତି, ନନ୍ଦ ମହାରାଜ ଶୟନ କରିଯାଇଛି, ଗୋକୁଳରେ ସମସ୍ତେ ଶୟନ କରିଯାଇଛନ୍ତି। ଏବଂ ଯଶୋଦାଙ୍କର ପ୍ରକୃତରେ ହରିବଂଶରେ ବର୍ଣ୍ଣନା କରାଯାଇଛି, ଯଶୋଦାଙ୍କର ଝାଡ଼ା ସନ୍ତାନ ଜାତ ହେଇଥିଲା, କିନ୍ତୁ ଗୋଟିଏ ସନ୍ତାନ ଜାତ ହେଲା ପରେ ଯଶୋଦା ମଧ୍ୟ ସେ ତାଙ୍କର ଆଉ ସେନ୍ସ ନଥିଲା, ଏସବୁ କଥା ସେ ଜାଣିନାହାନ୍ତି, ତାଙ୍କର ଗୋଟିଏ ପୁତ୍ର ନା ଦୁଇଟା ପିଲା ନା କ'ଣ ପୁଅ କନ୍ୟା କିଛି ଜାଣିନଥିଲେ ସେମାନେ, କିନ୍ତୁ ପ୍ରକୃତରେ ସେ ଝାଳ ସନ୍ତାନ ଜାତ କରିଥିଲେ, ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା, ଏବଂ ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା। କିନ୍ତୁ ବସୁଦେବ ଯେତେବେଳେ ଗଲେ ସେଠି ସେ ପୁତ୍ରକୁ ଦେଖିପାରିଲେ ନାହିଁ, ଯେ କନ୍ୟାକୁ ଦେଖିଲେ, ଭଗବାନଙ୍କ ଆରେଞ୍ଜମେଣ୍ଟ ଏଭଳି ଭାବରେ ରହିଛି। ହେଉଛି ଭଗବାନଙ୍କର ଶକ୍ତି, ବୁଝିବାକୁ ପଡ଼ିବ। ଭକ୍ତ ନହେଲେ ଏଇଟା ବୁଝିପାରିବେ ନାହିଁ। ଭଗବାନ ଏଇଠି ଅଛନ୍ତି କିନ୍ତୁ ଆମେ ଦେଖିପାରୁଛେ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ ମୂଢ଼ୋୟଂ ନାଭି ଜାନାତି ଲୋକ ମାମଜମପ୍ୟମ। ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, କେବଳ ଭକ୍ତଙ୍କ ପାଖରେ ପ୍ରକାଶିତ ହୁଅନ୍ତି। ସପ୍ତମ ସ୍କନ୍ଧରେ ଆମେ କୁହାଯାଇଛି କିଏ ଯେଉଁ ହିରଣ୍ୟକଶିପୁ, ସେ ଭଗବାନ କେଉଁଠି ଦେଖିପାରୁନଥିଲେ। ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନ କେଉଁଠି ଦେଖିପାରିବେ ନାହିଁ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରିବେ। ପ୍ରହ୍ଲାଦ ମହାରାଜ ଭଗବାନ ଦର୍ଶନ କରୁଥିଲେ, ତେଣୁ ଭଗବାନ ସେ ଖମ୍ବରୁ ଆବିର୍ଭାବ ହେଲେ। ଭଗବାନ ସବୁଠାରେ ଅଛନ୍ତି, ତେଣୁ ସେଇଠି ମଧ୍ୟ ସେଇଭଳି ଭାବରେ ଭଗବାନ ସେଇଠି ଥିଲେ ମଧ୍ୟ ବସୁଦେବ ଦେଖିପାରିଲେ ନାହିଁ ଭଗବାନ ବ୍ୟବସ୍ଥା। ସେଭଳି ସେ କନ୍ୟାକୁ ଦେଖିଲେ, ସେ କନ୍ୟାକୁ ଆଣିକରି ଆସିଲେ, ଏବଂ ବସୁଦେବ ଯେଉଁ ପୁତ୍ରକୁ ଛାଡ଼ିଥିଲେ ଏବଂ ଯଶୋଦାଙ୍କର ଯେଉଁ ପୁତ୍ର, ଏ ଦୁଇ ଜଣ ପୁତ୍ର ମିଶିକିରି ଏକ ହେଇକିରି ଲୀଳା କଲେ। 11 ବର୍ଷ କାଳ ଲୀଳା କଲେ ବୃନ୍ଦାବନରେ, ବୃନ୍ଦାବନ ସବୁ ଲୀଳା କଲେ। ତେଣୁ ଏସବୁ ଲୀଳା ପିଲାଦିନରୁ ଆମେ ଦେଖିବା ଏଇ ଭଗବାନଙ୍କର ଐଶ୍ୱର୍ଯ୍ୟ। 6 ମାଇଲ ଯୋଜନର 6 ମାଇଲର ରହିଥିଲା ଆକାରର ଥିଲା, ଜଣେ ପୁତନା ଅଶୁରୁଣୀ ଥିଲା ରାକ୍ଷସୀ ପୁତନା, କିନ୍ତୁ ସେ ମାୟାରେ ଗୋଟେ ବହୁତ ଅପସରା ଭଳି ହେଇକି ଆସିଥିଲା। ଭଗବାନ ଯେତେବେଳେ 6 ଦିନ ରହିଥିଲେ ସେ 6 ମାଇଲର ବିସ୍ତାରର ଥିଲା ପୁତନା ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, କଂସ ପଟେଇଥିଲା। ଏସବୁ ଅନେକ ଲୀଳା ସବୁ ରହିଛି। କିନ୍ତୁ ଭଗବାନ କେବଳ ଯେଉଁ ତା'ର ସ୍ତନ୍ୟପାନ କଲେ, ଏ ତା'ର ସ୍ତନ୍ୟପାନ ମାଧ୍ୟମରେ ତା ପ୍ରାଣକୁ ନେଇଗଲେ ଭଗବାନ। ଇଏ ହେଉଛନ୍ତି ଭଗବାନଙ୍କର ଭଗବତା, ଭଗବାନଙ୍କ ଓଷ୍ଠର ବଳ ଆପଣ ଦେଖନ୍ତୁ। ସେହି ଭଗବାନଙ୍କର ରାସଲୀଳା ଆମେ ଶୁଣିବା, ଓଷ୍ଠର ବଳ ବୁଝିଛି ଏଇଭଳି ଭାବରେ। ଭଗବାନ ଯେଉଁ ପୁତନାର ପ୍ରାଣ ନେଇଗଲେ, ତା'ର ପ୍ରକୃତରେ ତାକୁ ମଙ୍ଗଳ, ତା'ର ମଙ୍ଗଳ ବିଧାନ କଲେ। ତୃତୀୟ ସ୍କନ୍ଧ 2 ଅଧ୍ୟାୟ 23 ଶ୍ଲୋକରେ ଏଇଟା କହୁଛନ୍ତି, ଉଦ୍ଧବ ବିଦ୍ରୁହଙ୍କୁ କହୁଛନ୍ତି, ଅହୋ ବକୀୟଂ ସ୍ତନ କାଳକୂଟଂ ଜିଘାଶୟାପାୟଦପୀୟ ସାଧ୍ୱୀ ଲେଭେ ଗତିଂ ଧାତୃଚିତାଂ ତତୋନ୍ୟଂ କାଂବା ଦୟାଳୁଂ ଶରଣଂ ବ୍ରଜେମ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଏଭଳି ଭାବରେ ଅହୋ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି ଉଦ୍ଧବ। ଉଦ୍ଧବ ଭଗବାନଙ୍କର ଅତି ପ୍ରିୟ, ଏସବୁ କଥା ଆମେ ଶୁଣିବା 11 ସ୍କନ୍ଧରେ ଭଗବାନ କେତେ ପ୍ରିୟ। ସେ ଉଦ୍ଧବ କହୁଛନ୍ତି, ସେ ଭଗବାନଙ୍କ ତତ୍ତ୍ୱକୁ ଜାଣନ୍ତି, ଭଗବାନଙ୍କଠାରୁ ସେ ଜ୍ଞାନ ପ୍ରାପ୍ତ ହେଇଛନ୍ତି 11 ସ୍କନ୍ଧରେ। ଯେମିତି ଭଗବତ ଗୀତାରେ ଭଗବାନ ଅର୍ଜୁନକୁ ଜ୍ଞାନ ଦେଇଥିଲେ, ସେମିତି ଭାଗବତମର 11 ସ୍କନ୍ଧରେ ଭଗବାନ ଉଦ୍ଧବକୁ ଜ୍ଞାନ ଦେଇଛନ୍ତି। ଏହିସବୁ ଜ୍ଞାନ ଯଦି ଆମେ ପ୍ରାପ୍ତ ହେବା, ତାହେଲେ ଆମେ ଭୌତିକ ଜଗତରୁ ମୁକ୍ତ ହୋଇପାରିବା। ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି 11 ସ୍କନ୍ଧରେ। ତେଣୁ ଏଇ ଉଦ୍ଧବ କହୁଛନ୍ତି କଥା, ଆଶ୍ଚର୍ଯ୍ୟ ଭଗବାନଙ୍କର ଏଭଳି ଚୈତ୍ର କୃପା ରହିଛି, ଭଗବାନ ଏଭଳି କରୁଣା ରହିଛି। ଆଉ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି ଉଦ୍ଧବ, ବାକି ଯିଏକି ସ୍ତନରେ କାଳପୁଟ ବିଷ ବଳିକିରି ଆସିଥିଲା, କ'ଣ ପାଇଁ ଆସିଥିଲା? ଜିଘାଂସୟା, ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା। ଜିଘାଂସୟା ଏତେ ଅସାଧୁ ଥିଲା, କିନ୍ତୁ ଲେଭେ ଗତି ଧାତୁ ଚିତାଙ୍ଗ, ଭଗବାନ ଯେଉଁ ତା'ର ପ୍ରାଣ ନାଶ କଲେ, ତାଙ୍କର ନିଜର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେହି ସ୍ଥାନ ପ୍ରଦାନ କଲେ। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ରାମ ହରେ ରାମ ରାମ ରାମ, ଆଉ କାହାର ଶରଣରେ ଆମେ ଯିବା? ଠିକ କରୁଣା ଝାଳି ଏଇ ଏଇ ଶ୍ଲୋକଟି ଶୁଣିକିରି ସୁଖଦେବ ଗୋସ୍ୱାମୀ ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ, ସେ ବ୍ରହ୍ମଚିନ୍ତନକୁ ତ୍ୟାଗ କରିଦେଲେ। ସେ ଭଗବାନଙ୍କର ଆସିକିରି ଭାଗବତଙ୍କୁ ଅଧ୍ୟୟନ କଲେ। ଏଭଳି ରହିଛି ଭଗବାନଙ୍କର ସବୁ କଥା ରହିଛି। ତେଣୁ ଏ ଯେଉଁ ରହିଛି ଇ ଭଗବାନଙ୍କ ଓଷ୍ଠର ବଳ, ଯେତେବେଳେ ଭଗବାନ 3 ମାସ ହେଇଥିଲେ, ସେ ତ୍ରୈମାସିକା ଶକଟା ଅପାବୃତା, 3 ମାସରେ ଯେତେବେଳେ ହେଇଥିଲେ ଭଗବାନଙ୍କର, ଭଗବାନ ଜନ୍ମ ହେଇଛି ଭଗବାନ, ସିଏ କିନ୍ତୁ ମାନବ ଲୀଳା କରୁଛନ୍ତି, ମାନବ ଲୀଳା କରୁଛନ୍ତି, ତେଣୁ କଡ଼ରେ ଉଠି ପାରୁନଥିଲେ। 3 ମାସ ପର୍ଯ୍ୟନ୍ତ ଭଗବାନ କଡ଼ ନ ଲଉଠିକି ଗୋଟେ ଚିତ୍ ହେଇକି ରହିଥିଲେ। ଏଭଳି ଭଗବାନଙ୍କ ଲୀଳା ସବୁ ରହିଛି। ଯେତେବେଳେ 3 ମାସ ହେଲା ଭଗବାନ ଯେତେବେଳେ କଡ଼ଲି ଉଠାଇଲେ, ସେତେବେଳେ ଯଶୋଦା ମାତା ଗୋଟିଏ ଫେଷ୍ଟିଭାଲ କଲେ। ଫେଷ୍ଟିଭାଲରେ ସମସ୍ତେ ବ୍ରଜବାସୀମାନେ ଆସିକି ସବୁ ଧୁମ୍ଧାମ୍ କୀର୍ତ୍ତନ କଲେ, ନୃତ୍ୟ କଲେ, ଏସବୁ କରିକି ଖାଦ୍ୟ ପ୍ରସାଦ ପ୍ରସାଦ ଗ୍ରହଣ କରିକି ସବୁ ଆସୁଛନ୍ତି। ଏଇଭଳି ଭାବରେ ଭଗବାନଙ୍କୁ ମା' ଯଶୋଦା କ'ଣ କରିଛନ୍ତି, ଗୋଟେ ଶକଟ ତଳେ ଶୁଆଇ ଦେଇଛନ୍ତି, ଶକଟ ତଳେ ଶୁଆଇ ଦେଇଛନ୍ତି। ତେଣୁ ଭଗବାନଙ୍କ କ୍ଷୁଧା ହେଉଛି, ଭଗବାନ କୌଣସି କ୍ଷୁଧା ନାହିଁ, କିନ୍ତୁ ଏ ଭଗବାନ ଭକ୍ତଙ୍କର ଭାବର ଆଦାନ ପ୍ରଦାନ ପାଇଁ ସେ ଖାଦ୍ୟ ଗ୍ରହଣ କରନ୍ତି। ଭଗବାନ କୌଣସି କ୍ଷୁଧା ନାହିଁ, କିନ୍ତୁ ଭଗବାନ ଭକ୍ତଙ୍କ ଭାବର ଆଦାନ ପ୍ରଦାନ ପାଇଁ ସେ ଭଗବତ ଗୀତାରେ ଏବଂ ଭାଗବତମରେ ଏ ଶ୍ଳୋକଟି କହିଲେ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ଉପହୃତମ ଅସ୍ନାମି ପ୍ରେତାତ୍ମନ। ଭଗବାନଙ୍କୁ ପୂଜା କରିବା ପାଇଁ ବହୁତ କିଛି କଷ୍ଟ ନାହିଁ, ବହୁତ କିଛି ନିୟମ ଏସବୁ କିଛି ନାହିଁ, ବହୁତ ସହଜ, କିଛି ନ ଜଣେ କିଛି ପାଇଁ ନାହିଁ, କେବଳ ଗୋଟେ ପତ୍ରଟେ ଦେଇଦେଲେ ମଧ୍ୟ ଭଗବାନ ସହିତ ସନ୍ତୁଷ୍ଟ ହୋଇଯିବେ। ଯେତେବେଳେ ବନବାସ ସମୟରେ ପାଣ୍ଡବମାନେ ବନବାସ କରୁଥିଲେ, ସେହି ସମୟରେ ଦୁର୍ଯ୍ୟୋଧନ ପଠାଇଥିଲେ, ଆଙ୍କୁ ଦୁର୍ଭାଷା ଋଷିଙ୍କୁ ପଠାଇଥିଲେ ତାଙ୍କୁ ଅଭିଶାପ ଦେଇକି ହତ୍ୟା କରିଦେବା ପାଇଁ। ପିଲାଦିନରୁ କୌରବମାନେ ପାଣ୍ଡବମାନଙ୍କ ବିରୁଦ୍ଧରେ ବହୁତ ପ୍ରକାର ଚକ୍ରାନ୍ତ କରିଛନ୍ତି। ତେଣୁ ଗୋଟିଏ ଦିନ ବନବାସ ଥିଲାବେଳେ ପାଣ୍ଡବମାନେ ଯେତେବେଳେ ବନବାସ ଗଲେ, 12 ବର୍ଷ ବନବାସ ଏବଂ 1 ବର୍ଷ ଅଜ୍ଞାତବାସ, ଏବଂ ସେହି ଅଜ୍ଞାତବାସରେ ଯଦି ସେକୁ କୌରବମାନେ ଧରିଦେବେ ତାହେଲେ ପୁଣି ଆଉ 12 ବର୍ଷ ବନବାସ, ଏଇଭଳି ଭାବରେ କଥା ହେଇଥିଲା। ତେଣୁ ଯାହା ବି ହେଉ, ବନବାସ ଥିଲା ସମୟରେ ଦୁର୍ବାସ ଆସି ପହଞ୍ଚିଗଲେ ଏକୁଟିଆ ନୁହଁ, 10,000 ଶିଷ୍ୟଙ୍କ ସହିତ। ତେଣୁ ଯଦି ବନବାସ କରୁଛନ୍ତି, ସେହି ସମୟରେ ଯୁଧିଷ୍ଠିର ମହାରାଜ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିକି ଗୋଟେ ପାତ୍ର ପ୍ରାପ୍ତ ହୋଇଥିଲେ, ଅକ୍ଷୟ ପାତ୍ର, ଯେଉଁ ପାତ୍ରରେ ରୋଷେଇ କଲେ ଯେତେ ଲୋକ ଆସିଲେ ମଧ୍ୟ ଖାଇବେ, 1,000 ଲୋକ ଖାଇବେ, 10,000 ଲୋକ ଖାଇବେ, 50,000 ଲୋକ ଖାଇବେ। କିନ୍ତୁ ଦ୍ରୌପଦୀ ଯଦି ସେ ଖାଦ୍ୟ ଗ୍ରହଣ କରିଦେବେ, ଆଉ ତାପରେ ଆଉ ଖାଦ୍ୟ ହେବ ନାହିଁ, ସେଠୁ ଅକ୍ଷୟ ପାତ୍ରରୁ ଖାଦ୍ୟ ଆଉ ଆସିବ ନାହିଁ, ଏ କଥାଟି ଜାଣିଥିଲେ ଦୁର୍ଯ୍ୟୋଧନ। ସେଇଥିପାଇଁ ଦୁର୍ବାସାଙ୍କୁ ପଠାଇଥିଲେ, ଦୁର୍ବାସ ଯାଇଥିଲେ 10,000 ଶିଷ୍ୟଙ୍କ ସହିତ, 10,000 ଶିଷ୍ୟଙ୍କ ସହିତ ଯାଇଥିଲେ। ଦୁର୍ଯ୍ୟୋଧନ କହିଥିଲେ ସେମାନେ ଖାଇସାରିଲା ପରେ ଆପଣ ଯିବେ, ସେ ଆପଣଙ୍କୁ ବହୁତ ସୁନ୍ଦର ଭାବରେ ସେବା କରିବେ, ଏଇଭଳି ଭାବରେ କହି ପଠାଇଥିଲେ। କିନ୍ତୁ ଦୁର୍ବାସ ଜାଣିପାରିନଥିଲେ, ଯାହା ବି ହେଉ, ଯାଇ ପହଞ୍ଚିଗଲା ପରେ ଯୁଧିଷ୍ଠିର ମହାରାଜ ତାଙ୍କୁ ଆତିଥ୍ୟ ପ୍ରଦାନ କରିକି ଖାଦ୍ୟ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କଲେ। ତେଣୁ ସେ ଗଲେ ଯମୁନା ନଦୀରେ ସ୍ନାନ କରିବା ପାଇଁ, ଯମୁନା ନଦୀରେ ଯେତେବେଳେ ସ୍ନାନ କରିବା ପାଇଁ ଯାଇଛନ୍ତି, ସେହି ସମୟରେ ଯୁଧିଷ୍ଠିର ମହାରାଜ ଆସି ପଚାରୁଛନ୍ତି ଦ୍ରୌପଦୀଙ୍କୁ, ଦ୍ରୌପଦୀ କ'ଣ କରିବା, ବର୍ତ୍ତମାନ ଆସିଗଲେଣି 10,001 ଅତିଥି ଆସିଗଲେଣି, କ'ଣ ଖାଦ୍ୟ କ'ଣ ଅଛି, ଆଉ ଖାଦ୍ୟ କେଉଁଠି ଅଛି, ମୁଁ ତ ଖାଇସାରିଲିଣି, ଆଉ କିଛି ନାହିଁ ଖାଦ୍ୟ। ଏଇଭଳି ଭାବରେ କହିବାରୁ ଦ୍ରୌପଦୀ ଭଗବାନଙ୍କୁ ସ୍ମରଣ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ। ତେଣୁ ଭଗବାନ ଧାଇ ଧାଇକି ଆସି ପହଞ୍ଚିଗଲେ, ଭଗବାନ ଧାଇ ଧାଇ ଆସି ପହଞ୍ଚିଗଲେ, କହିଲେ ଦ୍ରୌପଦୀ ଦ୍ରୌପଦୀ ମୋତେ ବହୁତ କ୍ଷୁଧା, ମୋତେ ଖାଇବାକୁ ଦିଅ। ଦ୍ରୌପଦୀ କହୁଛନ୍ତି, ପ୍ରଭୁ ସେ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଆମେ ଆପଣଙ୍କୁ ଚିନ୍ତା ପ୍ରାର୍ଥନା କରୁଥିଲୁ, ଆପଣ ପୁଣି ମୁଁ କିଛି ଶୁଣିବି ନାହିଁ, ମୋତେ କିଛି ଖାଇବାକୁ ଦିଅ। ତେଣୁ କହୁଛନ୍ତି ଦ୍ରୌପଦୀ କହୁଛନ୍ତି, ଦେଖନ୍ତୁ ଆମର ଯେଉଁ ଅକ୍ଷୟ ପାତ୍ର ରହିଛି, ଏବେ ଯେଉଁ ପାତ୍ରରେ ସବୁ ଖାଦ୍ୟ ଖାଇ ଧୁଆଧୁଇ କରିଛନ୍ତି, ଦେଖ କ'ଣ ଥିବ। ଦେଖିଲା ବେଳକୁ ତା ଦେହରେ ଗୋଟେ ପତ୍ରଟି ରହିଥିଲା, ଏବଂ ସେଇ ପତ୍ରକୁ ଯେତେବେଳେ ଭଗବାନ ଗ୍ରହଣ କରିକି ପାଣି ପିଇଦେଲେ ସନ୍ତୁଷ୍ଟ ହୋଇଗଲେ, ଲାକୁଡ଼ି ମାରିଦେଲେ, ଲାକୁଡ଼ି ମାରିଦେଲେ 10,000 ଶିଷ୍ୟଙ୍କ ସହିତ ଦୁର୍ବାସା ମୁନି ଯେଉଁ ସ୍ନାନ କରୁଥିଲେ ତାଙ୍କର ପେଟ ପୁରିଗଲା। ସେମାନେ ଦୁର୍ବାସ ଜାଣିପାରିଲେ, ଇଏ ଗୋଟେ ଆଜି ଅପରାଧରୁ ଆମେ ବଞ୍ଚିଗଲେ, କାରଣ ଦୁର୍ବାସା ତା ପୂର୍ବରୁ ଗୋଟେ ଅପରାଧ କରିଥିଲେ। ଏଇ ସୂର୍ଯ୍ୟବଂଶରେ ଆସୁଥିଲେ ଅମ୍ବରୀଶ ମହାରାଜ, ଯିଏ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତାଙ୍କ 9ମ ସ୍କନ୍ଦରେ ଏଇଟା ବର୍ଣ୍ଣନା କରାଯାଇଛି, ତାଙ୍କ ପ୍ରତି ଅପରାଧ କରିଥିଲେ, ଯେଉଁଥିପାଇଁ କି ବହୁତ କଷ୍ଟରେ ସେ ରକ୍ଷା ପାଇଗଲେ, ନହେଲେ ସେ ମୃତ୍ୟୁବରଣ କରିଥାନ୍ତେ ଦୁର୍ବାସା। ଏସବୁ କଥା ରହିଛି, ତେଣୁ ସେ ଜାଣିପାରିଲେ ଅପରାଧ, ସେ ପଳାଇଗଲେ, କିଏ କୁଆଡ଼େ ସେ ପଳାଇଗଲେ, ଆସିଲେ ନାହିଁ, ଏସବୁ କଥା ବିସ୍ତାର ଭାବରେ ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଏକ ବଚନରେ କୁହାଯାଇଛି, ବହୁ ବଚନରେ କୁହାଯାଇ ନାହିଁ, ଗୋଟିଏ ପତ୍ରରେ ମଧ୍ୟ ଭଗବାନ ସନ୍ତୁଷ୍ଟ ହୋଇଯାଏ, ଏଇ ଉଦାହରଣ ରହିଛି। ସେହିଭଳି ଭାବରେ ଗୋଟିଏ ଫୁଲ ପ୍ରଦାନ କରିଥିଲେ ଗଜରାଜ, ଗୋଟିଏ ଫୁଲରେ ଭଗବାନ ଆସିକି ତାଙ୍କୁ ଉଦ୍ଧାର କରିଥିଲେ। ସେହିଭଳି ଭାବରେ ଫଳ ଏକବଚନ କୁହାଯାଇଛି, କିନ୍ତୁ ଆମର ଶବରୀ ଭଗବାନ ରାମଚନ୍ଦ୍ରଙ୍କୁ ଝୁଟା ଫଳ ଦେଉଥିଲେ, ଝୁଟା ଏବେ ଶବରୀକୁ ଖାଏ। ଏଭଳି ଭାବରେ ଭଗବାନଙ୍କର ରହିଛି ଲୀଳା ସବୁ ରହିଛି। ଚାଖିକିରି ବରକୋଳି ଯେଉଁଟା କ'ଣ ଯେଉଁଟା ଖଟା ତା ଫିଙ୍ଗି ଦେଉଥିଲା, ଏବଂ ଯେଉଁଟା ମିଠା ବରକୋଳି ଭଗବାନ ଦେଉଥିଲା, ତାଙ୍କର ଯେଉଁ ଅଇଁଠାକୁ ଦେଉଥିଲା ଭଗବାନଙ୍କ ଖାଦ୍ୟ କ'ଣ। ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର ମର୍ଯ୍ୟାଦା ଭଗବାନ କରିଦେଲେ, ଭକ୍ତ ବାତ୍ସଲ୍ୟତା, ଏ ଭଗବାନ ଭକ୍ତ ବାତ୍ସଲ୍ୟତା, ଭକ୍ତ ପାଇଁ ଭଗବାନ ସବୁକିଛି କରିପାରିବେ। ତେଣୁ ଏହିଭଳି ଭାବରେ କଥା ରହିଛି, ଗୋଟିଏ ଗ୍ଲାସ୍ ପାଣି ଦେଇକରି ରନ୍ତିଦେବ ଭଗବାନ ପ୍ରାପ୍ତ ହୋଇଗଲେ। ଏସବୁ ଲୀଳା ରହିଛି, ଭଗବାନ ଯେ ଖାଲି କଥାରେ କହିଦେଇଛନ୍ତି ତାହା ନୁହଁ, କାର୍ଯ୍ୟରେ ମଧ୍ୟ ଦେଖାଇ ଦେଇଛନ୍ତି, ଏସବୁ ଇତିହାସ ସବୁ ରହିଛି। ତେଣୁ ଭଗବାନ କ୍ଷୁଧା ନାହିଁ, କିନ୍ତୁ ଭଗବାନ କ୍ଷୁଧା ଭଳି ଲୀଳା କରୁଛନ୍ତି, ମାନବ ଲୀଳା କରୁଛନ୍ତି। କେବଳ ଗୋଡ଼କୁ ଟେକିଦେଲେ, ପାଦ ଛୋଟ ଛୋଟ ପାଦ ରହିଛି, 3 ମାସର ବୟସ ତାଙ୍କୁ ସେ ସମୟରେ, ପାଦକୁ ଯେତେବେଳେ ଟେକିଦେଲେ ବିରାଟ ବଡ଼ ଶକଟ ଥିଲା, ଟ୍ରକ୍ ଭଳିଆ ଟ୍ରକର ଥିଲା, ଓଲଟିଗଲା, ଆକାଶକୁ ପଳେଇଲା, ଓଲଟି ଓଲଟି ଆଜି ପଡ଼ିଲା, ତାହା ଉପରେ ସବୁ ବହୁତ ଘିଅ କ୍ଷୀର ଦହି ସବୁ ସବୁ ଥିଲା, ସବୁ ପଡ଼ିଗଲା। କିନ୍ତୁ ଭଗବାନ ଏବଂ ତାଙ୍କ ପାଖରେ ମଧ୍ୟ କେତେଜଣ ବୃନ୍ଦାବନ ବା ଛୋଟ ବାଳକମାନେ ସବୁ ଥିଲେ, ତାଙ୍କର କିଛି ହେଇନି। ଇଏ ଭଗବାନଙ୍କର ଅଙ୍ଘ୍ରିର ବଳ, ପାଦର ବଳ, ଏଇଭଳି ଭାବରେ ଭଗବାନଙ୍କର ଐଶ୍ୱର୍ଯ୍ୟ ରହିଛି। ସେଇ ଭଗବାନ ଏଇ ଲୀଳାଟି କରିଥିଲେ, 8ମ ବର୍ଷରେ ଏଇ ଲୀଳାଟି କରିଥିଲେ, ଏବଂ 7 ବର୍ଷ ପର୍ଯ୍ୟନ୍ତ ଏହିଭଳି ଭାବରେ ଅନେକ ଲୀଳା କରିଛନ୍ତି ବୃନ୍ଦାବନରେ। 7 ବର୍ଷ ପର୍ଯ୍ୟନ୍ତ ଯେତେବେଳେ ଭଗବାନ 1 ବର୍ଷ ରହିଥିଲେ, ସେହି ସମୟରେ ଏ ତୃଣାବର୍ତ୍ତ ଗୋଟେ ଆସିଥିଲା ଅସୁର, ଭଗବାନଙ୍କୁ ନେଇଯାଇଥିଲା, ସ୍ୱର୍ଗକୁ ନେଇଯାଇଥିଲା, ଘୂର୍ଣ୍ଣିବାତ୍ୟା କରିକିରି ସ୍ୱର୍ଗକୁ ନେଇଯାଇଥିଲା। ଭଗବାନ ଦେବତାମାନଙ୍କୁ ଦର୍ଶନ ଦେଲେ, ଦର୍ଶନ ଦେଇକରି ତୃଣାବର୍ତ୍ତକୁ ହତ୍ୟା କରିଛନ୍ତି, ତୃଣାବର୍ତ୍ତକୁ ଉଦ୍ଧାର କରିଛନ୍ତି। ଏସବୁ ଲୀଳା ଆପଣ ବୃନ୍ଦାବନ ଲୀଳାରେ ସବୁ ଦେଖିବା। ଏଣୁ 7ମ ଯେତେବେଳେ ଭଗବାନଙ୍କର 7 ବର୍ଷ ଯେତେବେଳେ ହେଇଥିଲା, ଭଗବାନ ସେହି ସମୟରେ କାର୍ତ୍ତିକ ମାସ, ଆଜିର ଅନ୍ତିମ ଦିବସ କାର୍ତ୍ତିକ ମାସରେ ବହୁତ ଲୀଳା ଭଗବାନଙ୍କର ହେଇଛି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରୁ ନବମୀ ତିଥି, ଏ 7 ଦିନ ଭଗବାନ ଗୋବର୍ଦ୍ଧନକୁ ଧାରଣ କରିଥିଲେ, 7 ବର୍ଷ ବୟସରେ ଭଗବାନ ଗୋବର୍ଦ୍ଧନକୁ ଧାରଣ କରିଥିଲେ। ହେ ଭଗବାନଙ୍କର ଶକ୍ତି ରହିଛି, ହେ ଭଗବାନ ସେ। ସେଇଭଳି ଭାବରେ ଏହିସବୁ ବରୁଣ ଲୋକକୁ ଯାଇଥିଲେ, ଏହିସବୁ ବହୁତ କଥା ରହିଛି, ଏ ତା ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ବରୁଣ ଲୋକରୁ ଯେତେବେଳେ ତାଙ୍କ ପିତା ଯାଇଥିଲେ ଗୋଟାଏ ଦିନ ନବମୀ ତୃତୀୟାର ନବମୀ, ଏ 7 ଦିନ ଯେଉଁ ଭଗବାନ ଗୋବର୍ଦ୍ଧନକୁ ଧାରଣ କଲେ, ତାପରେ ଇନ୍ଦ୍ରଙ୍କର ଯେଉଁ ଗର୍ବ ଥିଲା ନଷ୍ଟ ହୋଇଗଲା, ଗର୍ବକୁ ଭଗବାନ ତାଙ୍କୁ ଚିକିତ୍ସା କରିଦେଲେ, ନିଜର ନିଜ ସ୍ୱଜନମାନଙ୍କର ଗର୍ବକୁ ସେ ଭଗବାନ ଖଣ୍ଡନ କରିଦିଅନ୍ତି, ତାଙ୍କ ପ୍ରତି କୃପା କରନ୍ତି। ଇନ୍ଦ୍ରଙ୍କର ସେଇଭଳି ଭାବରେ ଗୋବର୍ଦ୍ଧନ ଭଳି ଗର୍ବ ବଢ଼ିଯାଇଥିଲା, ପାହାଡ଼ ଭଳି ହେଇଯାଇଥିଲା, ଏତେ ଗର୍ବ ହେଇଯାଇଥିଲା, ଭଗବାନ ତା'ର ଗର୍ବକୁ ଖଣ୍ଡନ କଲେ, ତାଙ୍କ ପ୍ରତି କୃପା ପ୍ରଦର୍ଶନ କଲେ। ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଏବଂ ଦଶମୀରେ ବ୍ରଜବାସୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, କହୁଛନ୍ତି ଇଏ କିଏ, ଇଏ କିଏ କୃଷ୍ଣ, ଇଏ କିଏ, ଏଇଭଳି ଭାବରେ ନନ୍ଦ ମହାରାଜକୁ ଆସି ପଚାରୁଛନ୍ତି। ଏସବୁ କଥା ନନ୍ଦ ମହାରାଜ କହିବେ, କେମିତି ଭଗବାନ ଯେତେ ନାମକରଣ ହୋଇଥିଲା, ଗର୍ଗାଚାର୍ଯ୍ୟ କହିଥିଲେ ଇଏ କିଏ, ସେ ମଧ୍ୟ ଗୁପ୍ତ ଭାବରେ କହିଥିଲେ, ସେ ପ୍ରକାଶ୍ୟ ଭାବରେ କହିନଥିଲେ, ନାରାୟଣ ସମ ଗୁଣେ ବୋଲି କହିଥିଲେ। ଆଙ୍କର ଏତେ ଗୁଣ ରହିଛି, ନାରାୟଣଙ୍କ ଭଳି ଗୁଣ, କିନ୍ତୁ ପ୍ରକୃତରେ ନାରାୟଣ ହେଉଛନ୍ତି ଆଙ୍କ ଭଳି କିଛି ଗୁଣ ପ୍ରାପ୍ତ ହୋଇଛନ୍ତି, ନାରାୟଣ ହେଉଛନ୍ତି ଭଗବାନଙ୍କର କିଛି ଅଂଶ, ଭଗବାନ କୃଷ୍ଣ ହେଉଛନ୍ତି ପୂର୍ଣ୍ଣ। ଏତେ ଚାଷ କଳା ପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ସେଥିପାଇଁ ଆମର ଏଇ ଯେଉଁ ରହିଛି ସଂସ୍ଥା ରହିଛି କୃଷ୍ଣ ଚେତନା ସଂଘ ବୋଲି କୁହାଯାଇଛି। 1966 ଆମେରିକାରେ ଯେତେବେଳେ ଆମର ଇସ୍କନ ପ୍ରତିଷ୍ଠା ହେଲା, ଆମେରିକାରେ ରେଜିଷ୍ଟ୍ରେସନ ହେଲା, ଆମେରିକା ଗଭର୍ଣ୍ଣମେଣ୍ଟରେ ରେଜିଷ୍ଟ୍ରେସନ ହୋଇଥିଲା, ସେ ପ୍ରଭୁପାଦ ମହାରାଜ ପଚାରିଲେ କ'ଣ ନାମ ଦେବା, ଯେମିତି ଆପଣ ପିଲାମାନେ ଜନ୍ମ ହେଉଛନ୍ତି ନାମକରଣ କରୁଛନ୍ତି, ସେହିଭଳି ଭାବରେ ଭଗବାନ ପ୍ରଭୁପାଦ ମହାରାଜଙ୍କ ପିଲା ପୁତ୍ର ସଂସ୍ଥା ଇସ୍କନ ସଂସ୍ଥା ଫାଉଣ୍ଡର ଆଚାର୍ଯ୍ୟ ପ୍ରଭୁପାଦ ମହାରାଜ। ତେଣୁ ଆମେରିକାରେ ଯେତେବେଳେ ଆଲୋଚନା ଚାଲ ଜୁଲାଇ 11 ନା କେତେ ତାରିଖରେ ଏଇ ରେଜିଷ୍ଟ୍ରେସନ ହେଲା, ସେହି ସମୟରେ ପ୍ରଭୁପାଦ ମହାରାଜ ତାଙ୍କ ଶିଷ୍ୟମାନଙ୍କ ସହିତ ଆଲୋଚନା କରୁଥିଲେ କ'ଣ ନାମ ଦେବା ସଂସ୍ଥାର। प्रभुपाद महाराज कहले इस्कन इंटरनेशनल सोसाइटी फॉर कृष्ण कॉन्शियसनेस किंतु तांकर शिष्य मान कहले प्रभु प्रभुपाद महाराज आम यदि कृष्ण कहवा ताले अन्य माने भावे ये हिंदू हिंदू संस्था ये आम कह गॉड कॉन्शियसनेस कहते कि प्रभुपाद महाराज कहले ना लोक माने गॉड कॉन्शियसनेस कहले जहाँ को ताकू भगवान बोली कहे कुकुर को भी भगवान कुकुर नारायण बोली कहे समस्त नारायण पिता नारायण माता नारायण कुकुर नारायण समस्त नारायण चली नारायण इत्यादि समस्त नारायण भगवान के बुझीपर ना से आम भागवत कह जाए कृष्णस्तु भगवान स्वयं विभिन्न भगवान अवतार मान विषय वर्णना कर सारापर बैश्टी अवतार विषय वर्णना कर सुत गोस्वामी प्रथम स्कंद तृतीय अध्याय कहते इत चांस कलापुंस कृष्णस्तु भगवान स्वयं कृष्ण होती मूल भगवान तेणु आम संस्थार नाम है कृष्ण चेतना केवल कृष्ण नाम जन ग्रहण कला मान अनेक फल प्राप्त हे कृष्ण नाम अनेक फल रही आमर जो हरे कृष्ण रही हरे कृष्ण 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 हरे 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 राम 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 हरे हरे ये सब विभिन्न पुराण मान वर्णना कर गोटे राम कर नाम भगवान विष्णु कर एक हजार नाम सहित सामान राम रामेति रामेति रमे राम मन रमे सहस्र नाम तत्तुल्यम राम नाम बरानने शिवजी कहते पार्वती को भगवान राम कर नाम ये महात्म्य रही गोटे राम कर नाम एक हजार विष्णु का नाम सहित सामान राम नाम महात्म्य ये रही भाव कृष्ण नाम महात्म्य रही भगवान त्रीड़ाभूत्य तो जत्फल विष्णु सहस्र नाम तीन हजार विष्णु नाम सहित भगवान कृष्ण गोटे नाम समान ये भाव भगवान नाम महात्म्य रही नाम महात्मा कहले शेष हम ना नाम महात्मा तेणु ये जो रही भगवान ये भाव लीला करुले दशम अध्याय दशम दिन जस्ट आज आज पूर्णमी आ पूर्व पांच दिन पूर्व दशम दिन एकादशी पूर्व दिन से दिन ब्रजवासी मैंने भगवान सात वर्ष लीला यहाँ रही अष्टम वर्ष अष्टम वर्ष लीला यहाँ होता से समय ब्रजवासी मैंने जो कहले नारद नंद महाराज ये भाव कहले जे आप कथबार्ता कम करूँ डिस्टर्बेंस ना बाहर जाए कथ हूँ तेणु ये दशम अध्याय दशम दिन ये भाव में कहीक नार नंद महाराज कहले भगवान नामकरण से किभली कर गर्गाचार्य कही भगवान नाम ये भाव हम अनेक नाम बहुनी सी नाम आनी अनेक नाम रही गुण कर्म अनुसार रे तांकर नाम हम आम रही अष्टोत्तर शत नाम रही श्रीनंद राखिल नाम नंदेर नंदन जशोदा राखिल नाम जदुवत्सादन उपानंद नाम राखे सुंदर।